ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् तृतीयस्कन्ध द्वादशाध्याय श्लोक 32 तस्मै नमो भगवते इदं स्वेन रुचिसा आत्मस्तं व्यञ्जयामास स धर्मं पातुं अर्हति तस्मै नमो भगवते जायिदं स्वेन रुचिसा आत्मस्तं व्यञ्जयामास सधर्मं पातुमर्हति तस्मै नमो भगवते जायिदं स्वेन रुचिसा आत्मस्तं व्यञ्जयामास सधर्मं पातुमर्हति तस्मै नमो भगवते जायिदं स्वेन रुचिसा आत्मस्तं व्यञ्जयामास सधर्मं पातुमर्हति शब्दान्वाद तस्मै तांकु मैं भगवान को नमः नमस्कार भगवते भगवान को जह जे इदं यही स्वेन तांक निजर रोचिसा दीप्ति बा कांति आत्मस्तं आत्मारे स्थित हुई व्यंजा मास प्रकाश करछंदी सह से भगवान धर्मं धर्म पातुम रक्षा करिवा निमित्त अर्हति योग्य अटंती श्लोकर अनुवाद जो भगवान निज तेज प्रभाव रे एपरी दृश्यमान निज गर्भस्थित जगत को प्रकाश करिसंदी से भगवान को नमस्कार करूछु से ही धर्म रक्षा करिवा निमित्त योग्य अटंती भागवत रे श्री प्रभुपाद महाराज कहुछंदी जे एथरु जणा जाउछि ये जौन उपभोग कामना एपरी बलवती ये मरीचि आदि महान ब्रह्मा पुत्र मानकर अनुरोध सत्वे ब्रह्मा से निवृत्त हो पारे ना तेणु से महान पुत्रगण ब्रह्मा को सद्बुद्धि देवाई भगवान प्रार्थना करने को आरंभ कले केवल भगवान को कृपा बल व्यक्ति काम प्रपीड़ित भौतिक कामन रक्षा पाई जो भक्तगण सर्वदा भगवान को दिव्य प्रेममयी सेवार निजुक्त था भगवान से सुरक्षा दिखती एवं तांकर अहेतुक कृपा हेतु से भक्तर अज्ञान प्रणोदित आकस्मिक पाप को क्षमा करती से मरीचादि मुनिगण भगवान को कृपा प्रार्थना कले एवं से प्रार्थना फलप्रद होला तेणु ये जो घटना चलती ब्रह्मा तांकर कन्यापति जो आकर्षित होती ये काम पीड़ित होकर रही ये काम को दमन करवा ये सहज नुह ये काम लोक मानू विशेष भाव में विद्वान विद्वान समय भी कर्षत भी कहुच विद्वान व्यक्ति मान से काम कर्षण करे और प्रभावित करे से काम द्वारा प्रभावित हो जाती जो पाप कार्य करने निवृत्त हमें नून प्रमत्त कुरुते विकर्म जद इंद्रिय प्रीत आकृणति न साधु मन जत आत्मनोयम असन्न क्लेशद आस देह एक कहते ଋଷଭଦେବ କହୁଛନ୍ତି ତାଙ୍କର ପୁତ୍ରମାନଙ୍କୁ, ଯାହାଙ୍କ ପୁତ୍ରମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭରତ ମହାରାଜ, ସେ କହୁଛନ୍ତି ହେ ଭରତ, ଏବଂ ଏ ପୁତ୍ରମାନେ ପ୍ରକୃତରେ ଲୋକମାନେ ବିଭିନ୍ନ ପ୍ରକାର କାମ ଯେଉଁ ପାପ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହୁଅନ୍ତି ନାହିଁ, କାହିଁକି ନା ସେମାନେ ମତ ଅବସ୍ଥାରେ ଥାଆନ୍ତି, ନୂନାଙ୍କ ପ୍ରମଥ, ଖାଲି ମତ ନୁହନ୍ତି ସେମାନେ ବିଶେଷ ଭାବରେ ମତ ବିଶେଷ ପାଗଳ ଥାଆନ୍ତି ପ୍ରମଥ, ଯେଉଁଥିପାଇଁ କୁରୁତେ ବିକର୍ମ, ତିନି ପ୍ରକାର କର୍ମ ରହିଛି, କର୍ମ ଅକର୍ମ ଏବଂ ବିକର୍ମ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନ ତୁମେ ଜାଣ ତିନି ପ୍ରକାର କର୍ମ ଅଛି ନା ପ୍ରଭୁ, କ'ଣ କ'ଣ ସେ କର୍ମ ନା, କର୍ମଣି ଅପି ବୋଧବ୍ୟମ୍, ବୋଧବ୍ୟମ୍ ଚ ବିକର୍ମଣ, ଅକର୍ମଣ ସେ ବୋଧବ୍ୟମ୍ ଗହନା କର୍ମଣ ଗତି। କର୍ମ ସାଧାରଣତଃ କିଂ କର୍ମ କିଂ ଅକର୍ମ ଇତି କବୟପି ଅତ୍ର ମହିତା ତତେ କର୍ମ ପ୍ରବକ୍ଷାମି ଯଜ୍ଞାନ୍ତା ମୁଖ୍ୟ ସେ ଅଶୁଭାତ। କେଉଁଟା କର୍ମ ଏବଂ କେଉଁଟା କର୍ମ ନୁହଁ ଏଇଟାକୁ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରନ୍ତି ନାହିଁ। କିଂ କର୍ମ କିଂ ଅକର୍ମ ଇତି କବୟପି ଅତ୍ର ମହିତା ତତେ କର୍ମ ପ୍ରବକ୍ଷାମି। ସେଥିପାଇଁ ଅର୍ଜୁନ ମୁଁ ତୁମକୁ କର୍ମ ବିଷୟରେ କହିବି, ତୁମେ ଜାଣ, ତୁମ ଦ୍ୱାରା ମୁଁ ସମସ୍ତ ଜନସାଧାରଣଙ୍କୁ କହିବି ଏ କର୍ମ ପ୍ରକୃତରେ କ'ଣ, ନା ପ୍ରଭୁ କ'ଣ ଟିକେ ସେ କର୍ମ ବିଷୟରେ ମୋତେ କୁହନ୍ତୁ। ନା କର୍ମଣୀୟ ବି ବୋଧବ୍ୟମ୍, କର୍ମ ବିଷୟରେ ଆମେ ଜାଣିବାର ଅଛି, ବୋଧବ୍ୟମ୍ ଚ ବିକର୍ମଣ ଏବଂ ବିକର୍ମ ବା ନିଷିଦ୍ଧ କର୍ମ ସେଇଟା ମଧ୍ୟ ବୁଝିବାର ଅଛି। ବିକର୍ମଣ ଚ ବୋଧବ୍ୟମ୍ ଗହନ କର୍ମଣୀୟ ବି ବୋଧବ୍ୟମ୍, ବିକର୍ମଙ୍କ ବୋଧବ୍ୟମ୍ ଗହନ ଅକର୍ମଣ ମଧ୍ୟ ଅକର୍ମ ମଧ୍ୟ ତିନି ପ୍ରକାର କର୍ମ ବିଷୟରେ ଜାଣ ଅର୍ଜୁନ, ନା କ'ଣ ଟିକେ ତାକୁ ସେ ବିଷୟରେ କୁହନ୍ତୁ, କର୍ମ କ'ଣ ଅକର୍ମ କ'ଣ ବିକର୍ମ କ'ଣ। ଭଗବତ ଗୀତାରେ ଏଇ ଚତୁର୍ଥ ଅଧ୍ୟାୟରେ ଭଗବାନ ସେସବୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇ ଯେଉଁ କର୍ମ କହିଲେ ଏତିକି ବୁଝିବା, ଯେଉଁ କର୍ମ ବେଦରେ ଅନୁମୋଦିତ ହେଇଛି ସେ କର୍ମ ହେଉଛି ପ୍ରକୃତ କର୍ମ। ସେ କର୍ମ କର୍ମକାଣ୍ଡ ଧାରାରେ ଯେଉଁମାନେ କର୍ମ କରନ୍ତି, ଯଦିଓ ସକାମ ତାଙ୍କର ବିଭିନ୍ନ ପ୍ରକାର କାମନା ରହିଛି, କିନ୍ତୁ ସେ କାମନାଟାକୁ ପୂରଣ କରିବା ପାଇଁ ମଧ୍ୟ ଭଗବାନ ବ୍ୟାସଦେବଙ୍କ ଦ୍ୱାରା ଏହି ବ୍ୟବସ୍ଥା କରିଛନ୍ତି, ସକାମ କର୍ମ କର୍ମକାଣ୍ଡ ଧାରା ବ୍ୟବସ୍ଥା କରିଛନ୍ତି। ଯେଉଁ କର୍ମକାଣ୍ଡ ଧାରାରେ ଜଣେ ଗତି କଲେ ବିଭିନ୍ନ ଯେଉଁ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି ସେ କର୍ମକାଣ୍ଡ ଦ୍ୱାରା ସେ ଯେଉଁ କର୍ମ କରିବେ ତାଙ୍କର କାମନା ପୂରଣ ହେବା ସଙ୍ଗେ ସଙ୍ଗେ ସେମାନେ ଉନ୍ନତ ଗତି ଲାଭ କରିବେ। ବେଦରେ ଏ କର୍ମକାଣ୍ଡ ଧାରା ଅନୁମୋଦିତ ହେଇଛି, ଏବଂ ଯେଉଁ ଗୁଡ଼ାକ ନିଷିଦ୍ଧ କରାଯାଇଛି ଯେଉଁ ପାପ କାର୍ଯ୍ୟ ଯେଉଁ କୁହାଯାଉଛି ଇଏ ହେଉଛି ବିକର୍ମ, ଏଇଟାକୁ ମନା କରାଯାଇଛି, ଏଇଟା କରୋନା। ଯେମିତି ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା ପାନ ନିଶାଦ୍ରବ୍ୟ ସେବନ ସ୍ତ୍ରୀଙ୍କ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ସୁନା କହିଲେ ଜୀବ ହତ୍ୟା, ଏଇସବୁ ଚାରୋଟି ପାପର ସ୍ଥାନ, ତେଣୁ ଏଇଟା ନିଷିଦ୍ଧ କରାଯାଇଛି, ଏ ବେଦ ନିଷିଦ୍ଧ କରାଯାଇଛି। କିନ୍ତୁ ଲୋକମାନେ ଯେହେତୁ ପ୍ରାଗଳ ଅବସ୍ଥାରେ ଅଛନ୍ତି ସେମାନେ ବିକର୍ମ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେଉନାହାନ୍ତି, ନୂନାଂ ପ୍ରମତ କୁରୁତେ ବିକର୍ମ, ବିକର୍ମ କରିଦେଉଛନ୍ତି, ଯଦିଓ ସେମାନେ ଜାଣିଛନ୍ତି ଏଇଟା କରିବା କଥା ନୁହଁ, ବିକର୍ମ ବୋଲି ତାଙ୍କର ଧାରଣା ରହିଛି, କିନ୍ତୁ ତଥାପି ସେମାନେ ଏତେ ତାଙ୍କର କାମ ଦ୍ୱାରା ବଶବର୍ତ୍ତୀ ହୋଇକି ରହିଛନ୍ତି, କାମର ଅଧୀନ ହୋଇକି ରହିଛନ୍ତି, ତେଣୁ ସେମାନେ ସେଥିରୁ ସେ କାର୍ଯ୍ୟରୁ ନିବୃତ୍ତ ହୋଇପାରୁନାହାନ୍ତି। ନୂନାଙ୍କ ପ୍ରମତ କୃତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତ ଆପ୍ନୋତି, ଇନ୍ଦ୍ରିୟ ପ୍ରୀତି ପାଇଁ ଯେଉଁ ବିଭିନ୍ନ ପ୍ରକାର ଆମର ଇନ୍ଦ୍ରିୟମାନେ ରହିଛନ୍ତି, ବିଶେଷ ଭାବରେ ପାଞ୍ଚ ପ୍ରକାର ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, କର୍ଣ୍ଣ ଦ୍ୱାରା ଆମେ ଶ୍ରବଣ କରୁଛେ, ନାସିକା ଦ୍ୱାରା ଆମେ ଆଘ୍ରହଣ କରୁଛେ, ଜିହ୍ୱା ଦ୍ୱାରା ଆମେ ରସନା ଗ୍ରହଣ କରୁଛେ ଏବଂ କଥା ମଧ୍ୟ କହୁଛେ, ଏବଂ ଚର୍ମ ଦ୍ୱାରା ବା ତ୍ୱକ୍ ଦ୍ୱାରା ଆମେ ସ୍ପର୍ଶ ଅନୁଭବ କରୁଛେ। ତେଣୁ ଏଇ ଯେଉଁ ପ୍ରକାର ବିଭିନ୍ନ ପ୍ରକାର ବିଷୟଭୋଗ ରହିଛି, ଏଇ ଇନ୍ଦ୍ରିୟ ପ୍ରୀତ ଇନ୍ଦ୍ରିୟକୁ ପ୍ରୀତ କରିବା ପାଇଁ ଆପୃଣନ୍ତି, ସେମାନେ ସେଇ ଚାରିପଟରେ ଧାବମାନ ହୁଅନ୍ତି, ତେଣୁ ସେମାନେ ପ୍ରକୃତରେ ସାଧୁ ବ୍ୟକ୍ତି ନୁହନ୍ତି, ନ ସାଧୁ ଅୟଂ, ସେମାନେ ପ୍ରକୃତରେ ସାଧୁ ବ୍ୟକ୍ତି ନୁହନ୍ତି। ତେଣୁ ଭାଗବତମ ପଞ୍ଚମ ସ୍କନ୍ଧରେ ଏକଥା ଋଷଭଦେବ କହୁଛନ୍ତି ଯେ ନୂନାଂ ପ୍ରମତ କୁରୁତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତ ଆପୃଣତି, ନ ସାଧୁ ମନି ଆତ୍ମନୟମ ଅସନ୍ନପି କ୍ଲେଶ ଦେହ ଆସ ଦେହ। ସେମାନେ ପ୍ରକୃତରେ ସାଧୁ ବ୍ୟକ୍ତି ନୁହନ୍ତି ଯେ ଏହିଭଳି ଭାବରେ ବିଭିନ୍ନ ପ୍ରକାର ବିକର୍ମ କରୁଛନ୍ତି, ସେମାନେ ପ୍ରକୃତରେ ସାଧୁ ବ୍ୟକ୍ତି ନୁହନ୍ତି। ଯତ୍ ଆତ୍ମନୟମ ଅସନ୍ନପି କ୍ଲେଶ ଦେହ ଆସ ଦେହ, ଏ ଶରୀର ଏଭଳି ସୃଷ୍ଟି ହେଇଛି ଇଏ ଆମକୁ ଦୁଃଖ ଦେବା ପାଇଁ ଏ ଶରୀରଟି ପାଇଛେ ଆମେ, ଏ ଆନନ୍ଦ ପ୍ରାପ୍ତ ହେବା ପାଇଁ ଏ ଶରୀରଟି ମିଳିନି, କାରଣ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ ଭଗବାନ ବୋଲି ସେଥିପାଇଁ ଏ ଶରୀରଟି ମିଳିଛି। ଅସନ୍ କହିଲେ ଅସତ୍, ଏ ଶରୀରଟି ସବୁବେଳେ ପାଇଁ ରହିବ ନାହିଁ। ତେଣୁ ଏ ଯେଉଁ ବିକର୍ମ ରହିଛି, ଏ ବିକର୍ମ ଏଇଟା ନିଶ୍ଚିତ କରାଯାଇଛି, ଏଇଟା କାମ କରିବା କଥା ନୁହଁ, ଏ କାମ ମନା କରାଯାଇଛି। କିନ୍ତୁ ଯେହେତୁ ସେମାନେ କାମ ବଶ ହେଇକି ରହିଛନ୍ତି, ତେଣୁ ସେମାନେ ପ୍ରାଗଳ ଅବସ୍ଥାରେ ସେମାନେ ପାପ କାର୍ଯ୍ୟରୁ ନିବୃତ୍ତ ହେଉନାହାନ୍ତି। ତେଣୁ ଯଦିଓ ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ମହାନ ବ୍ୟକ୍ତି, ଯାହାକି ଆମର କୁହାଯାଇଛି, ପ୍ରଥମରୁ କୁହାଯାଇଥିଲା ଏଇ ଆରମ୍ଭରେ ଯେ ଯଯାତି ମହାରାଜ କଥା କହିଛନ୍ତି, ବିଦ୍ୱାଂସ ବି କରିଛନ୍ତି, ନଜାତ କାମ କାମାନାଂ ଉପଭୋଗ୍ୟନ ସାମ୍ୟତି, ନା ନା ମାତ୍ରା ସ୍ରଷ୍ଟା ଧୂତ୍ରା ବା ନାଭିବିକ୍ତା ସନ ଭବେ ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାଂସ ବି କରିଛନ୍ତି। ଏଇଟା ଯଯାତି କହୁଛନ୍ତି ତାଙ୍କର ପତ୍ନୀ ଦେବଯାନୀଙ୍କୁ, ହେ ଦେବଯାନୀ, ହେ ପ୍ରିୟ, ଏବଂ ମୋର ଏଇ ଯେଉଁ ଜ୍ଞାନ ବର୍ତ୍ତମାନ ମୋର ପ୍ରାପ୍ତ ହୋଇଛି, ମୁଁ ସତ୍ସଙ୍ଗରେ ଏ ଜ୍ଞାନଟି ପ୍ରାପ୍ତ ହୋଇଛି, ଏକଥା ଅବଶ୍ୟ ଭାଗବତ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାଙ୍କର ଭାଷାରେ କହିଛନ୍ତି ସେ କଥା। କାହିଁକି ନା ଇଏ ଯେଉଁ ରହିଛନ୍ତି ଯଯାତି ମହାରାଜ ଏବଂ ତାଙ୍କର ସମସାମୟିକ ରାଜା ଥିଲେ ଅମ୍ବରୀଶ ମହାରାଜ, ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲାବେଳେ ଯଯାତି ମହାରାଜ ଗୋଟିଏ ପ୍ରଦେଶର ସମ୍ରାଟ ଥିଲେ ବା ରାଜା ଥିଲେ। ତେଣୁ କୌଣସି ସମୟରେ ତାଙ୍କର ସେଇ ଅମ୍ବରୀଶ ମହାରାଜଙ୍କ ସଙ୍ଗ କରିଛନ୍ତି, ସତ୍ସଙ୍ଗ କରିଛନ୍ତି, ଯେଉଁଥିପାଇଁ କି ତାଙ୍କର ଏ ଜ୍ଞାନଟି ଉଦୟ ହେଇଛି। ଯଦିଓ ସେ ମଧ୍ୟ ଏଇଭଳି ଭାବରେ କାମ ପୀଡ଼ିତ ହେଇକି ରହିଥିଲେ, ଏମିତିକି ତାଙ୍କର ଯେଉଁ ବାର୍ଦ୍ଧକ୍ୟକୁ ତାଙ୍କର ପୁତ୍ରଙ୍କୁ ପ୍ରଦାନ କରି ତାଙ୍କଠାରୁ ତାଙ୍କର ଯୌବନ ସାନ ପୁତ୍ର ଗୁରୁଙ୍କ ଠାରୁ ତାଙ୍କର ଯୌବନ ନେଇ ଏଇ କାମ ଉପଭୋଗରେ ଲାଗିଥିଲେ। କିନ୍ତୁ ଏ କାମ ଭୋଗ, ଯେତେ କାମ ଉପଭୋଗ କଲେ ମଧ୍ୟ ଏ କାମଟା କେବେ ଶାନ୍ତ ହେବ ନାହିଁ, ବଢ଼ି ବଢ଼ିକା ଯିବ। ତେଣୁ ସୌଭାଗ୍ୟବଶତଃ ସେ ଅମ୍ବରୀଶ ମହାରାଜଙ୍କର ସଙ୍ଗ ଲାଭ କରିଥିଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି। ତେଣୁକରି ତାଙ୍କର ସେ ଜ୍ଞାନ ଉଦୟ ହେଲା। ତାଙ୍କର ଗୁରୁ କିଏ ଭାଗବତରେ ସୁଖଦେବ ଗୋସ୍ୱାମୀ କହିନାହାନ୍ତି, ପରୀକ୍ଷିତ ମହାରାଜଙ୍କୁ କୌଣସି କାରଣରୁ ସେ କହିନାହାନ୍ତି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି କଥା ଯେ ସେ ଏଇ ସତ୍ସଙ୍ଗ ଦ୍ୱାରା ଅମ୍ବରୀଶ ମହାରାଜଙ୍କର ସଙ୍ଗ ପ୍ରଭାବରେ ସେ ତାଙ୍କର ଏ ଯେଉଁ କାମ ପ୍ରବୃତ୍ତି ରହିଛି, ସେ କାମ ପ୍ରବୃତ୍ତି ସେ ନିବୃତ୍ତ ହୋଇଛନ୍ତି। ସତ୍ସଙ୍ଗ ଦ୍ୱାରା ଭଗବାନ କୃପାରୁ ଏଇଟା ହେଇପାରିଛି। ତେଣୁ ସେ କହିଛନ୍ତି କଥା, ଏ ଦେବଯାନୀ, ଏ ପ୍ରିୟେ, ମୋର ଯେଉଁ ବର୍ତ୍ତମାନ ଜ୍ଞାନ ମୋର ପ୍ରାପ୍ତ ହୋଇଛି, ବର୍ତ୍ତମାନ ମୁଁ ତୁମକୁ କହୁଛି ସେ କଥା। ନା ସ୍ୱାମୀ କ'ଣ ସେ ଜ୍ଞାନ? ନା ନଯାତୁ କାମ କାମାନାଂ ଉପଭୋଗେନ ସାମ୍ୟତି ହବିଷା କୃଷ୍ଣ ବର୍ତ୍ତମେବ ଭୂୟ ଏବାବି ବର୍ତ୍ତତେ। ଆମେ ଏଇ ଯେଉଁ କାମ ସବୁ ରହିଛି ଆମର, ଏ କାମଟାକୁ ଆମେ ଯେତେ ଉପଭୋଗ କଲେ ମଧ୍ୟ ସେ କାମ ଶାନ୍ତ ହେବ ନାହିଁ, ଆହୁରି ବଢ଼ି ବଢ଼ିକା ଯିବ। ଯେଭଳି ନା ପଚାରୁଛନ୍ତି ଦେବଯାନୀ, ଯା କେମିତି ଶାନ୍ତ ହେବ ନାହିଁ? ନା ଯେମିତି ହବିଷା କୃଷ୍ଣ ବର୍ତ୍ତମେବ, ଅଗ୍ନିରେ ଯଦି ଘୃତ ଆହୁତି ଦିଆଯିବ ତାହେଲେ ସେ ଅଗ୍ନିଟା ଲିଭିବ ନାହିଁ, ବଢ଼ି ବଢ଼ିକା ଯିବ। ତେଣୁ ଦେବଯାନୀ, ମାତ୍ରା ସ୍ରଷ୍ଟା ଧୂତ୍ରା ବା ନାଭିବିକ୍ତାସନ ଭବେ ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାଂସ ବି କରିଛନ୍ତି। ମା ହୁଅନ୍ତୁ, ନିଜର କନ୍ୟା ହୁଅନ୍ତୁ, ନିଜର ଭଉଣୀ ହୁଅନ୍ତୁ, ଏକ ଅବିଭକ୍ତ ଆସନରେ ବସିବା ପାଇଁ ମନା କରାଯାଇଛି। ତେଣୁ ଦେବଯାନୀ ଚିନ୍ତା କରୁଥିବେ, ଏଇଟା ବୋଧେ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଆପଣ କହୁଛନ୍ତି, ନା 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 ବିଦ୍ୱାଂସ ବି କରିଛନ୍ତି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ତାଙ୍କର ଏଭଳି ଭାବରେ ସେମାନେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି, ତାଙ୍କର କାମ ପ୍ରବୃତ୍ତି ଯାହା ହୁଏ। ଆଜି ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ବହୁତ ମହାନ। ଆମେ କହିଥିଲୁ ଲକ୍ଷ୍ମୀଦେବୀ ସେ କଥା କହୁଛନ୍ତି, କିଏ ସେ ମହାନ ବ୍ୟକ୍ତି? ଯେଉଁ ଭାଗବତମ ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେ କଥା କହିଛନ୍ତି, ସେ କଥା ଲକ୍ଷ୍ମୀଦେବୀ ଯେ ନୂନଂ ତପୋଜସ୍ୟ ନ ମନୁନିର୍ଜୟ ଜ୍ଞାନଂ କ୍ୱଚିତ୍ତସ୍ୟ ନ ସଙ୍ଗବର୍ଜିତ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ ପରତୋ ବିଭାଶ୍ରୟ। ତିନୋଟି ଶ୍ଳୋକରେ ଲକ୍ଷ୍ମୀଦେବୀ ଭଗବାନଙ୍କର ଭଗବତ୍ତାକୁ ନିର୍ଣ୍ଣୟ କରିଛନ୍ତି। ତେଣୁ ଯେତେବେଳେ ସେ ତାଙ୍କୁ ସମୁଦ୍ରରୁ ଜାତ ହୋଇଥିଲେ, ତାଙ୍କର ସୌନ୍ଦର୍ଯ୍ୟ ଦେଖି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ, ଦେବତାମାନେ ଅସୁରମାନେ ସମସ୍ତେ ଆକର୍ଷିତ ହୋଇଯାଇଥିଲେ। ତେଣୁ ତାଙ୍କର ପିତା ବରୁଣଦେବ ତାଙ୍କୁ ଗୋଟେ ବରଣମାଳା ପ୍ରଦାନ କଲେ, ଗୋଟେ ଫୁଲମାଳା ପ୍ରଦାନ କଲେ। ସେ ତାଙ୍କର ପତି କିଏ ତାକୁ ସେ ଚୟନ କରିବେ, ନିଜେ ବାଛିବେ। ତେଣୁ ଏଇ ତିନୋଟି ଶ୍ଳୋକରେ ସିଏ କହୁଛନ୍ତି ଶ୍ରେଷ୍ଠ ପୁରୁଷ କିଏ। ବହୁତ ବ୍ୟକ୍ତି ହୁଅନ୍ତି ଯେ ବହୁତ ନୂନଂ ତପ, ବହୁତ ପ୍ରକାର ତପସ୍ୟା କରିପାରନ୍ତି, କିନ୍ତୁ ନ କାମ ନ ମନୁ ନିର୍ଜୟ, ବହୁତ ପ୍ରକାର ତପସ୍ୟା କରିଛନ୍ତି, ଯେମିତି ଦୁର୍ବାସା ମୁନି ବହୁତ ତପସ୍ୟା କରିଛନ୍ତି, କିନ୍ତୁ କ୍ରୋଧକୁ ବଶ କରିପାରିନାହାନ୍ତି। ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ, ଜ୍ଞାନଂ କଚିତ୍ତସ୍ୟ ନ ସଙ୍ଗବର୍ଜିତ। ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ବିରାଟ ବଡ଼ ଜ୍ଞାନୀ ବ୍ୟକ୍ତି ଥାଇପାରନ୍ତି, କିନ୍ତୁ ସେ ଜ୍ଞାନ ଥିଲେ କ'ଣ ହେବ? ସେ ଯଦି ଏଇ ଅସତ୍ ସଙ୍ଗର ପ୍ରଭାବରୁ ମୁକ୍ତ ନ ହୋଇପାରିଲେ ତାହେଲେ ସେ ଜ୍ଞାନର କିଛି ମୂଲ୍ୟ ନାହିଁ। ଯେମିତି ଶୁକ୍ରାଚାର୍ଯ୍ୟଙ୍କର, ଶୁକ୍ରାଚାର୍ଯ୍ୟ ଏତେ ଜ୍ଞାନୀ ବ୍ୟକ୍ତି ଥିଲେ ଯେ କି ସେ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଅର୍ଜୁନ ଜାଣିଛେ ସବୁଠାରୁ ଶ୍ରେଷ୍ଠ ଜ୍ଞାନୀ କିଏ ନା ପ୍ରଭୁ କିଏ ନା ମୁନିନା କବିନାମ ଉଷନା କବି, ଜ୍ଞାନୀମାନଙ୍କ ଭିତରେ ମୁଁ ହେଉଛି ଉଷନା ବା ଲକ୍ଷ୍ମୀ। ଇଏ ଯେଉଁ ଶୁକ୍ରାଚାର୍ଯ୍ୟ ଏତେ ବଡ଼ ବିଦ୍ୱାନ ଯେ କି ଭଗବାନଙ୍କ ଜଣେ ବିଭୂତି, ଏତେ ଜ୍ଞାନ ଅଛି, କିନ୍ତୁ ଏ ଜ୍ଞାନ ଥିଲେ କ'ଣ ହେବ? ଯେତେବେଳେ ଭଗବାନ ଆସୁଛନ୍ତି ଭିକ୍ଷା କରିବା ପାଇଁ ବାମନ ବେଶରେ, ସେ କହୁଛନ୍ତି ବଳି ମହାରାଜକୁ, ହେ ବଳି, ହେ ବୈରୋଚନ, ହେ ବିରୋଚନ ପୁତ୍ର, ତମେ ଆଙ୍କୁ ଦିଅ ନା, ସେ ଯେଉଁ ତମେ କହିଛ ତିନିପାଦ ଭୂମି, ସେ ତିନିପାଦ ଭୂମି ମଧ୍ୟ ଦିଅ ନା। ନା କାହିଁକି ଗୁରୁଦେବ? ନା ତମ ତିନିପାଦ ଭୂମି ଛଡ଼ରେ ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ସାଧାରଣ ଭିକ୍ଷୁକ ନୁହନ୍ତି, ଭିକାରୀ ନୁହନ୍ତି, ଇଏ ହେଉଛନ୍ତି ମହାନ ଭିକାରୀ, ଇଏ ହେଉଛନ୍ତି ସ୍ୱୟଂ ଭଗବାନ ଅଦିତି ଏବଂ କଶ୍ୟପଙ୍କ ଠାରୁ ଜାହାତ ହୋଇଛନ୍ତି, ସ୍ୱୟଂ ବିଷ୍ଣୁ ଇଏ ତମଠାରୁ ତିନିପାଦ ଛଡ଼ରେ ତମ ତ୍ରିପାଦ ତ୍ରିଲୋକକୁ ନେଇଯିବେ ସେ। ଏଇଭଳି ଭାବରେ ତାଙ୍କର ଜ୍ଞାନର ଏଇଭଳି ଭାବରେ ଅନ୍ତିମ ପରିଣତି ହେଉଛି, ଏଇଭଳି ଭାବରେ ଭଗବାନଙ୍କ ଶରଣରେ ଯିବା ପାଇଁ ମନା କରାଯାଉଛି, ସେ ଜ୍ଞାନର କ'ଣ ମୂଲ୍ୟ? ତେଣୁ ସେ କଥା କହୁଛନ୍ତି ଲକ୍ଷ୍ମୀ ଦେବୀ, ଜ୍ଞାନଂ କ୍ୱଚିତ୍ ତସ୍ୟ ନ ସଙ୍ଗବର୍ଜିତ, ଏଇ ଅସତ୍ ସଙ୍ଗର ପ୍ରଭାବରେ ତାଙ୍କର ଜ୍ଞାନର ମଧ୍ୟ ନଷ୍ଟ ହୋଇଯାଉଛି। ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ, ଯେଉଁମାନେ ପ୍ରକୃତରେ ଜ୍ଞାନୀ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି, ତେଣୁ ତାଙ୍କର ଶିଷ୍ୟକୁ ଭଗବାନଙ୍କ ଶରଣରେ ଯିବା ପାଇଁ ସେ ବଞ୍ଚିତ କରୁଛନ୍ତି, ତେଣୁ ସେ ଜ୍ଞାନର କ'ଣ ମୂଲ୍ୟ ରହିଛି? ଏବଂ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ, ଏଠି ଏଇ ବ୍ରହ୍ମାଙ୍କ କଥା ଚିନ୍ତା କରୁଛନ୍ତି ଲକ୍ଷ୍ମୀ ଦେବୀ। ଏତେ ବଡ଼ ମହାନ ବ୍ୟକ୍ତି ବ୍ରହ୍ମା, କିନ୍ତୁ ତଥାପି ସେ କାମକୁ ନିଜ ଅଧୀନରେ କରିପାରୁନାହାନ୍ତି, ନ କାମ ନିର୍ଜୟ। ତେଣୁ ସ ଈଶ୍ୱର କିଂ ପରତ ବିପାଶ୍ରୟ, ସେଇଭଳି ଭାବରେ ସିଏ କି ଈଶ୍ୱର? ଏଇ ଏଇ ପ୍ରସଙ୍ଗରେ ଲକ୍ଷ୍ମୀ ଦେବୀ ଚିନ୍ତା କରୁଛନ୍ତି ଇନ୍ଦ୍ରଙ୍କ କଥା। ଇନ୍ଦ୍ର ମଧ୍ୟ ତ୍ରିଲୋକର ସମ୍ରାଟ, ସିଏ ତ୍ରିଲୋକର, ସେ ତ୍ରିଲୋକନାଥ, ସିଏ ତ୍ରିଲୋକକୁ ସେ ନିଜ ଅଧୀନରେ ରଖିଛନ୍ତି, କିନ୍ତୁ ତଥାପି ସେ ମୂଲ୍ୟ କ'ଣ? ଯେତେବେଳେ ଅସୁରମାନଙ୍କ ଦ୍ୱାରା ଯୁଦ୍ଧ କରୁଛନ୍ତି, କେତେବେଳେ ପରାଜିତ ହୋଇଗଲେ ସେ ଭଗବାନ ବିଷ୍ଣୁଙ୍କର ଆଶ୍ରୟ ନେଉଛନ୍ତି। ସ ଈଶ୍ୱର କିଂ ପରତ ବିପାଶ୍ରୟ, ତେଣୁ ସେ କି ଈଶ୍ୱର? ତେଣୁ ସେ କେମିତି ମୋର ପତି ହେବେ? ଏଇଭଳି ଭାବରେ ଲକ୍ଷ୍ମୀ ଦେବୀ ତିନୋଟି ଶ୍ଳୋକରେ ତାଙ୍କର ଯେଉଁ ଶ୍ରେଷ୍ଠ ପୁରୁଷର ସଂଜ୍ଞା ପ୍ରଦାନ କରିଛନ୍ତି, ପରୋକ୍ଷ ଭାବରେ ସଂଜ୍ଞା ପ୍ରଦାନ କରିଛନ୍ତି। ତେଣୁ ଏ ଯେଉଁ ବ୍ରହ୍ମା, ଯେତେ ତାଙ୍କର ମରିଚାଦି ପୁତ୍ରମାନେ ଯେତେ ତାଙ୍କୁ ବୁଝେଇଲେ ମଧ୍ୟ, ଯେତେ ଜ୍ଞାନ ଉପଦେଶ ଦେଲେ ମଧ୍ୟ ତାଙ୍କର ଜ୍ଞାନ କାମ କରୁନାହିଁ, କାରଣ ତାଙ୍କର ବର୍ତ୍ତମାନ ପତନ ଅବସ୍ଥା ଆସିଯାଇଛି। ଭଗବତ ଗୀତାରେ ଭଗବାନ କହିଛନ୍ତି, ଧାତୁ ବିଷୟାନ୍ ପୁଂସ ସଂଘସ୍ତି ସୁପଜାତେ, ସଂଘାତ ସଂଜାତେ କାମ, କାମାତ୍ କ୍ରୋଧ ବିଜାତେ, କ୍ରୋଧାତ୍ ଭବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ବିଭ୍ରମ, ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶୋ, ବୁଦ୍ଧିନାଶାତ୍ ପ୍ରଣଶତି। ତେଣୁ ଏଇ ଯେଉଁ କାମନା ଦ୍ୱାରା, ଯେଉଁ କାମନା ଜାତ ହେଉଛି ବିଷୟ ବିଷୟରେ ଚିନ୍ତା କରିବା ଦ୍ୱାରା, ଧାତୁ ବିଷୟାନ୍ ପୁଂସ ସଂଘସ୍ତି ସୁପଜାତେ, ତେଣୁ ଏଇ ବିଷୟ ବିଷୟରେ ଚିନ୍ତା କରିବାରୁ ସେଥିପାଇଁ ଆସକ୍ତି ଆସୁଛି, ତେଣୁ ଏହି ଆସକ୍ତିରୁ କାମନା ଜାତ ହେଉଛି, କାମରୁ କ୍ରୋଧ ଜାତ ହେଉଛି, କ୍ରୋଧରୁ ମୋହ ଜାତ ହେଉଛି, ମୋହରୁ ବୁଦ୍ଧି ସ୍ମୃତି ନଷ୍ଟ ହେଉଛି, ସମ୍ଭାବ ସ୍ମୃତି ବିଭ୍ରମ, ସ୍ମୃତି ନଷ୍ଟ ହେଲେ ଆମର ବୁଦ୍ଧି ନଷ୍ଟ ହେଉଛି, ତେଣୁ ବୁଦ୍ଧି ନଷ୍ଟ ହେଲେ ତାର ପତନ ହୋଇଯାଉଛି। ତେଣୁ ବ୍ରହ୍ମାଙ୍କର ଏହି ଅବସ୍ଥା ଆସି ପହଞ୍ଚିଯାଇଥିଲା। ତାଙ୍କର ଯେତେବେଳେ ଚିନ୍ତା କରିଥିଲେ ତାଙ୍କର କନ୍ୟା ସହିତ ସଙ୍ଗ କରିବା ପାଇଁ, ସେଇ ଯେଉଁ ତାଙ୍କର ଆସକ୍ତି ଆସିଲା, ଏଥିରୁ କାମ ଜାତ ହେଲା। ତେଣୁ ମରିଚି ଆଦି ଋଷିମାନେ ତାଙ୍କର ପୁତ୍ର ଯଦିଓ ସେ ଯେତେବେଳେ ତାଙ୍କୁ ବାଧା ଦେଉଛନ୍ତି, ସେତେବେଳେ ତାଙ୍କ କ୍ରୋଧ ଆସୁଛି, ଏବଂ କ୍ରୋଧରୁ ମୋହ ଆସୁଛି, ମୋହରୁ ସ୍ମୃତି ବିଭ୍ରମ ହୋଇଯାଇଛି, ସେ ଜାଣିପାରୁନାହାନ୍ତି ଯେ ସେ ହେଉଛନ୍ତି ବ୍ରହ୍ମା, ସେ ହେଉଛନ୍ତି ମହାନ ବ୍ୟକ୍ତି ଜଣେ, ସେ ସାମାନ୍ୟ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ମହାନ, ଏବଂ ଏଇ ଯେଉଁ ତାଙ୍କର କନ୍ୟା ପ୍ରତି ଯେଉଁ ଧାବିତ ହେଉଛନ୍ତି ଏଇଟା ଉଚିତ ନୁହଁ, ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି, ସ୍ମୃତି ନଷ୍ଟ ହୋଇଗଲେ ବୁଦ୍ଧି ନଷ୍ଟ ହୋଇଯିବ, ଏବଂ ବୁଦ୍ଧି ନଷ୍ଟ ହୋଇଗଲେ ତାଙ୍କର ପତନ ହୋଇଯିବ, ତେଣୁ ଏଇ ତାଙ୍କର ପତନ ପତିତ ଅବସ୍ଥାରେ ସେ ପହଞ୍ଚିଯାଇଛନ୍ତି ବ୍ରହ୍ମା। ତେଣୁ ମରିଚିମାନେ ଋଷିମାନେ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ତ ଯେତେ କହିଲେ ବି ପିତା ଆମର କଥା ଶୁଣୁନାହାନ୍ତି, ତାହେଲେ କ'ଣ କରାଯିବ? ଯେତେ ଉପଦେଶ ବୃଥା ହୋଇଯାଉଛି, ଯଦିଓ ସେ ଯାହା କହୁଛନ୍ତି ମରିଚି, ଯାହା କହୁଛନ୍ତି ଋଷିମାନେ, ମରିଚି ମନରୁ ଯାହା ହୋଇଛନ୍ତି, ବ୍ରହ୍ମାଙ୍କର ମନରୁ ଯାହା ହୋଇଛନ୍ତି ମରିଚି, ସେଇ ମନର ଏ କାମ ପ୍ରଭାବରେ ବ୍ରହ୍ମା ବର୍ତ୍ତମାନ ଏଇଭଳି ଭାବରେ ଧାବିତ ହେଉଛନ୍ତି, କିନ୍ତୁ ସେଥିପାଇଁ ବର୍ତ୍ତମାନ ସେ ଭଗବାନ ପ୍ରାର୍ଥନା କରୁଛନ୍ତି। ଯେତେବେଳେ ଅନ୍ୟ କୌଣସି ଉପାୟ ନଥାଏ ସେତେବେଳେ ଆମେ ଭଗବାନଙ୍କ ଶରଣରେ ଯିବା। ଅନ୍ୟ କୌଣସି ଉପାୟ ଯଦି ନାହିଁ, ଅନ୍ୟ କୌଣସି ଉପାୟ ସବୁ ଉପାୟ ଫେଲ୍ ମାରିଲେ ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ଶରଣରେ ଯିବା। କିନ୍ତୁ ତଥାପି ଆମେ ଯଦି ଅନ୍ୟ କିଛି ଉପାୟ ଗ୍ରହଣ କରୁଛେ ସେ ଉପାୟ ଯେତେବେଳେ ବିଫଳ ହେଉଛି ସେତେବେଳେ ଆମେ ଭଗବାନଙ୍କ ଶରଣରେ ଯିବା କଥା। ତେଣୁ ମରିଚି ଆଦିମାନେ ଋଷି ଚିନ୍ତାମାନେ ଚିନ୍ତା କରୁଛନ୍ତି ଯେ ଆମେ ଯେତେ ଉପଦେଶ ଦେଲେ ମଧ୍ୟ ବ୍ରହ୍ମା ଆମର ପିତା ଯେହେତୁ କାମ ମୋହିତ ହେଇକି ରହିଛନ୍ତି, ତାଙ୍କର ବର୍ତ୍ତମାନ ପତନ ହେଇଯାଇଛି, ତେଣୁ ସେ ଆମ କଥା ଶୁଣିପାରିବେ ନାହିଁ, ବୁଝିପାରିବେ ନାହିଁ। ତେଣୁ ଭଗବାନ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ତସ୍ମୈ ନମୋ ଭଗବତେ ଜୟ ଇଦଂ ସ୍ୱେନ ରୋଚିସା। ଆମେ ସେଇ ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ତସ୍ମୈ ପ୍ରଣାମ କରୁଛୁ, ଆମର ସମସ୍ତ ପ୍ରୟାସ ବିଫଳ ହେଇଛି, ତେଣୁ ଆମେ ଆଉ କିଛି କରିପାରିବୁ ନାହିଁ, ତେଣୁ ସେଇ ଭଗବାନଙ୍କୁ ହିଁ ପ୍ରାର୍ଥନା କରିବା, ପ୍ରଣାମ କରିବା, ଏ ହେଉଛି ଅନ୍ତିମ କଥା। ସବୁ ଚେଷ୍ଟା ଯେତେବେଳେ ବିଫଳ ହେଉଛି ସେତେବେଳେ ଗୋଟିଏ ଚେଷ୍ଟା ଏକମାତ୍ର ରହୁଛି, ସେ ଚେଷ୍ଟାଟି ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ତସ୍ମୈ ସେଥିପାଇଁ କୁହାଯାଉଛି ତସ୍ମୈ, ତସ୍ମୈ ଅର୍ଥ ହେଉଛି ଅନ୍ତିମରେ ତାଙ୍କୁ ସେ ଭଗବାନଙ୍କୁ ସେ ଇଏ କରୁଛନ୍ତି, ସ୍ମରଣ କରୁଛନ୍ତି। ଆଜି ବର୍ତ୍ତମାନ ତାଙ୍କ ସ୍ମରଣ ଆସିଲା ଭଗବାନ କଥା, ଭଗବାନଙ୍କ ଇଚ୍ଛାରେ ଏସବୁ ହେଉଛି, ଏ ଲୀଳାଟି ହେଇଛି, ଏଇଟାକୁ ଆମେ ବୁଝିପାରିବା ନାହିଁ କାହିଁକି ଏ ଲୀଳାଟି ହେଲା। ତେଣୁ ସେଇ ଭଗବାନଙ୍କୁ ତସ୍ମୈ ନମୋ ଭଗବତୀ, ସେଇ ଭଗବାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି, ଆମେ ପ୍ରଣାମ ଜଣାଉଛୁ, ତସ୍ମୈ ନମୋ ଭଗବତୀ। ଭଗବାନ ଯିଏକି ଐଶ୍ୱର୍ଯ୍ୟ ରହିଛି, ଭଗବାନ ଭଗବତ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସେ ଭଗବାନ ସବୁକିଛି କରିପାରିବେ। ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ୟ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବଙ୍କ ନା ପରାଶର ମୁନି ସେ କଥା କହୁଛନ୍ତି, ଭଗବାନଙ୍କ ସଂଜ୍ଞା ପ୍ରଦାନ କରିଛନ୍ତି। ସମସ୍ତ ଐଶ୍ୱର୍ଯ୍ୟ ଯେତେ ଧନ ଅଛି, ଯେତେ ଶକ୍ତି ରହିଛି, ଯେତେ ଯଶ ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଯେତେ ଜ୍ଞାନ ରହିଛି, ଯେତେ ବୈରାଗ୍ୟ ରହିଛି, ତେଣୁ ଏ ଯେ ବୈରାଗ୍ୟ ଇଏ ଗୋଟେ ଭଗବାନଙ୍କର କ'ଣ ଭଗବତା, ଇଏ ହେଉଛି ଐଶ୍ୱର୍ଯ୍ୟ ବୈରାଗ୍ୟ। ତେଣୁ ଏଇ ଯେଉଁ ଆମର ବୈରାଗ୍ୟ ଆସୁନି, ସେଇ ଭଗବାନଙ୍କ ଶରଣରେ ଗଲେ ଆମର ସେ ବୈରାଗ୍ୟ ଆସିବ। ଆଜି ବ୍ରହ୍ମାଙ୍କର ଏ ବୈରାଗ୍ୟ ଆସୁନାହିଁ, ଏ ଯେଉଁ କାମ ମୋହିତ ହେଇକି ରହିଛନ୍ତି ସେଥିରୁ କେମିତି ସେ ମୁକ୍ତ ହେବେ, କେମିତି ବୈରାଗ୍ୟ ପ୍ରାପ୍ତ ହେବେ, ସେଇଟା ତାଙ୍କର ଆସିପାରୁନାହିଁ। ତେଣୁ ସେଇ ଭଗବାନ ଯିଏକି ସମଗ୍ର ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଙ୍କର ମଧ୍ୟ ବୈରାଗ୍ୟ ଗୋଟେ ଐଶ୍ୱର୍ଯ୍ୟ, ସେଇ ବୈରାଗ୍ୟ ଦ୍ୱାରା ଏଇ ବ୍ରହ୍ମା ଆମର ପିତା ଆଜି ତାଙ୍କର ଏଇ ବୈରାଗ୍ୟ ଲାଭ କରନ୍ତୁ, ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରୁଛନ୍ତି। ତସ୍ମୈ ନମ ଭଗବତେ ଜୟ ଇଦମ୍ ସ୍ୱେନ ରୋଚିସା। ସେଇ ଭଗବାନ ଯିଏ ତାଙ୍କର ନିଜର ରୋଚିସା, ନିଜର ତେଜରୁ ଏଇ ସମସ୍ତ ଆତ୍ମସ୍ତମ୍ ବା ତାଙ୍କର ଯୋଗମାୟା ଶକ୍ତି ବଳରେ, ଆତ୍ମଶକ୍ତି ବଳରେ ସେ ବ୍ୟଞ୍ଜୟା ମାସ କହିଲେ ସବୁ ସୃଷ୍ଟି କରୁଛନ୍ତି, ପ୍ରକାଶ କରିଛନ୍ତି। ଏଇ ଭୌତିକ ଜଗତ ପ୍ରକାଶ ହେଇଛି, ଭଗବାନ ତାଙ୍କର ସ୍ୱଶକ୍ତିରୁ ଏଇ ଭୌତିକ ଜଗତ ସୃଷ୍ଟି କରୁଛନ୍ତି। ତେଣୁ ଭଗବାନ ଏଇ ଯେଉଁ ଭୌତିକ ଜଗତ ସୃଷ୍ଟି କରିଛନ୍ତି, ଆମେ ସବୁ ବର୍ତ୍ତମାନ ସୃଷ୍ଟି ହେଉଛୁ, ଆର ଉଦ୍ଦେଶ୍ୟ ହେଉଛି ସେ ଭଗବାନଙ୍କର ରହିଛି, ଭଗବାନଙ୍କ ଇଚ୍ଛା ଅନୁସାରେ ଏସବୁ ଆମେ ସୃଷ୍ଟି ହେଇଛେ। ତେଣୁ ବ୍ରହ୍ମା ସେଇ ମୁଁ ଆମେ ଭଗବାନ ପ୍ରାର୍ଥନା କରୁଛେ, ଆମର ପିତା ବ୍ରହ୍ମା ସେ ଏ ଯେଉଁ ବର୍ତ୍ତମାନ ଅଧର୍ମରେ ରହିଛନ୍ତି, ଭଗବାନ ଧର୍ମ ପାଳନ କରନ୍ତି, ଧର୍ମଂ ପାତୁ ମରହତି, ଭଗବାନ ଧର୍ମ ରକ୍ଷା କରନ୍ତି। ଅର୍ଜୁନ କହୁଛନ୍ତି, ଅର୍ଜୁନ ମୁଁ ଯେଉଁ ବିଭିନ୍ନ ସମୟରେ ଆସୁଛି ତାର କାରଣ କ'ଣ ନା ପ୍ରଭୁ କ'ଣ ନା, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ। ଯେତେବେଳେ ଧର୍ମର ଗ୍ଲାନି ହୁଏ ଏବଂ ଧର୍ମର ଗ୍ଲାନି ହେବା ସଙ୍ଗେ ସଙ୍ଗେ ଅଧର୍ମର ଉତ୍ଥାନ ହୁଏ, ତେଣୁ ମୁଁ ପ୍ରତି ଯୁଗରେ ଆସେ ନା ପ୍ରଭୁ। ଆସିବା ଦ୍ୱାରା କ'ଣ ହୁଏ ନା, ପରିତ୍ରାଣାୟ ସାଧୁନାଂ, ଯେଉଁମାନେ ସାଧୁ ବ୍ୟକ୍ତି ଅଛନ୍ତି ତାଙ୍କୁ ମୁଁ ପରିତ୍ରାଣ କରେ, ତାଙ୍କୁ ଆନନ୍ଦ ପ୍ରଦାନ କରେ, ତାଙ୍କୁ ବିପଦ ମୁକ୍ତ କରେ, ସୁରକ୍ଷା ପ୍ରଦାନ କରେ। ବିନାଶାୟ ଚ ଦୁଷ୍କୃତାଂ, ଯେଉଁମାନେ ମୋର ଶରଣରେ ଯାଉନାହାନ୍ତି ମୁଁ ତାଙ୍କୁ ବିନାଶ କରେ ଏବଂ ଧର୍ମ ସ୍ଥାପନ କରେ, ମୁଁ ଧର୍ମ ସ୍ଥାପନ କରୁଛି। ତେଣୁ ଧର୍ମ କାରଣ ଧର୍ମକୁ କେହି ଜାଣିପାରିବେ ନାହିଁ, ଯେତେବେଳେ ଧର୍ମ ବିଷୟରେ ଆଲୋଚନା ହେଉଛି ଧର୍ମରାଜ ଆମର ଦୂତମାନେ ମଧ୍ୟ ଜାଣିପାରୁନାହାନ୍ତି। ସେ ଯେତେବେଳେ ଅଜାମିଳର ମୃତ୍ୟୁ ସମୟରେ ଯେତେବେଳେ ଯାଇ ପହଞ୍ଚି ଯାଇଛନ୍ତି, ତିନି ଜଣ ଧର୍ମରାଜଙ୍କ ଦୂତମାନେ ପହଞ୍ଚି ଯାଇଛନ୍ତି, ସେତେବେଳେ ଏଇ ଅଜାମିଳ ତାଙ୍କର ଯେଉଁ ବିକଟାଳ ରୂପ ଦେଖି ସେ ଭଗବାନ ତାଙ୍କର ପୁତ୍ରକୁ ଲକ୍ଷ୍ୟ କରି ନାରାୟଣଙ୍କର ନାମ ନେଇଛି। ନାରାୟଣ ହାଓ ଏଇଭଳି ଭାବେ ଡାକିଛନ୍ତି, ନାରାୟଣ ଆସ। ଭୟ ବିଭଳରେ ହେଇ ସେ ତାଙ୍କର ପୁତ୍ର ପଞ୍ଚମ ଦଶମ ପୁତ୍ର ଯିଏକି 5 ବର୍ଷର ପୁଅ 88 ବର୍ଷ ବୟସରେ ସେ ନିକଟରେ ଥିଲା, ତେଣୁ ସେ ତାକୁ ଡାକି ଦେଇଛନ୍ତି ଅଜାମଳ ନାରାୟଣ ହାୟ। କିନ୍ତୁ ଯେହେତୁ ସେ ଭଗବାନଙ୍କର ନାମ ନେଇଛନ୍ତି, ତେଣୁ ଭଗବାନଙ୍କର ବିଷ୍ଣୁଙ୍କର 4 ଜଣ ଦୂତ ଆସି ପହଞ୍ଚିଯାଇଛନ୍ତି। ତେଣୁ ସେଇଠି ଧର୍ମ ବିଷୟରେ ଆଲୋଚନା ହେଉଛି, ଧର୍ମ କ'ଣ। ତେଣୁ ଯମରାଜ ଦୂତମାନେ କହୁଛନ୍ତି, ଯେତେବେଳେ ପାସ ପକାଇ ଯାଇଥିଲେ ଅଜାମିଳରେ, ଯେଉଁ ଲିଙ୍ଗ ଶରୀର ରହିଛି, ମନବୁଦ୍ଧି ଅହଙ୍କାର, ଏ ଯେଉଁ ସୂକ୍ଷ୍ମ ଶରୀର, ଏ ସୂକ୍ଷ୍ମ ଶରୀରକୁ ତାଙ୍କୁ ଗୋଟେ ଯାତନା ଶରୀର ପ୍ରଦାନ କରି ତାକୁ ପାସ ପକାଇ ନେଇଯିବା ପାଇଁ ବସିଥିଲେ, ଏବଂ ସେହି ସମୟରେ ଠିକ୍ ସେହି ମୁହୂର୍ତ୍ତରେ ଏଇ 4 ଜଣ ବିଷ୍ଣୁଙ୍କର ଦୂତମାନେ ଆସି ତାଙ୍କୁ ସେଥିରୁ ତାଙ୍କୁ ବାଧା ଦେଲେ, ବନ୍ଦ କରିଦେଲେ, କ'ଣ ନା ତୁମେ ନେଇପାରିବ ନାହିଁ, ନା କିଏ ଆପଣ ଏତେ ସୁନ୍ଦର ବ୍ୟକ୍ତି ଆପଣ ରହିଛନ୍ତି, ଆପଣ ଏଇ ଯେଉଁ ପାପୀ ବ୍ୟକ୍ତିର କାହିଁକି ପକ୍ଷ ଆଚରଣ କରୁଛନ୍ତି, ଇଏ ବଡ଼ ବିରାଟ ବଡ଼ ପାପୀ ବ୍ୟକ୍ତି, ଆପଣ ଜାଣିଛନ୍ତି ଇଏ କେତେ ପାପୀ, ଆମେ ହେଉଛୁ ଧର୍ମରାଜଙ୍କ ଦୂତ, ଆମକୁ କାହିଁ ଆପଣ ବାଧା ଦେଉଛନ୍ତି, ଏ ଅଧର୍ମ କାର୍ଯ୍ୟ ଆପଣ କାହିଁ କରୁଛନ୍ତି, ଆପଣ ତ ବହୁତ ସୁନ୍ଦର ଧାର୍ମିକ ବ୍ୟକ୍ତି ଭଳି ଜଣା ଆସୁଛନ୍ତି, ଆପଣ ଏ ଅଧର୍ମ କାର୍ଯ୍ୟ କାହିଁ କରୁଛନ୍ତି। ତେଣୁ ସେମାନେ କହୁଛନ୍ତି ଯେ ତମେ ଯେଉଁ କହୁଛ, ତମେ ଜୁୟାଙ୍ଗ ଭାଇ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ, ତମେ କହୁଛ ତମେ ଧର୍ମରାଜଙ୍କ ଦୂତ, ତାଙ୍କ ନିର୍ଦ୍ଦେଶ କାର୍ଯ୍ୟ କରୁଛ, ତାହେଲେ ବୃତଂ ଧର୍ମ ସ୍ନାତତ୍ୱଂ ଚେଚ୍ଚା ଧର୍ମସ୍ୟ ଲକ୍ଷଣ, ତାହେଲେ ତମେ ନିଶ୍ଚିନ୍ତ ଭାବରେ ଧର୍ମ ବିଷୟରେ ଜାଣିଛ। ନହଁ ପ୍ରଭୁ, ଆମେ ଜାଣିଛୁ, ନ ଜାଣିଛୁ କେମିତି ଆମେ ଏଇ ଧର୍ମରାଜଙ୍କର କାର୍ଯ୍ୟ କରୁଛୁ, କେମିତି ନିର୍ଦ୍ଦେଶ କାରଣ ଆମେ, ନା କହିଲ ତ ଧର୍ମ କ'ଣ। ତେଣୁ ସେ କହିଲେ ପ୍ରକୃତ ଧର୍ମ, ଧର୍ମ ଏଭଳି ତତ୍ତ୍ୱ ରହିଛି, ଧର୍ମକୁ କେହି ଜାଣିପାରିବେ ନାହିଁ। ତେଣୁ ଯାହା ହଉ, ସେ ଯେତିକି ଜାଣିଥିଲେ ସେ କହିଲେ, ଆମେ ଶୁଣିଛୁ, ଆମେ ଧର୍ମରାଜଙ୍କଠୁ ଶୁଣିଛୁ ଏ କଥା, ଧର୍ମ କ'ଣ, ନା କ'ଣ ଶୁଣିଛ କୁହ, ନା ବେଦ ପ୍ରଣୀତ ଧର୍ମ ଇଏ ଧର୍ମସ୍ତତ୍ ବିପର୍ଯ୍ୟୟ, ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୂ ଇତି ସୁଶ୍ରୁମ, ଆମେ ଶୁଣିଛୁ ହେ ମହାତ୍ମା ମହାତ୍ମାମାନେ, ଆମେ ଶୁଣିଛୁ ଯେ ବେଦ ପ୍ରଣୀତ ଧର୍ମ, ବେଦ ଏ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି, କ'ଣ ଧର୍ମ, କ'ଣ ଧର୍ମ ଚେଚା ଧର୍ମସ୍ୟ ଲକ୍ଷଣ, କ'ଣ ଧର୍ମ, କ'ଣ ଧର୍ମ ନୁହଁ, କେଉଁଟା ଧର୍ମ, କେଉଁଟା ଧର୍ମ ନୁହଁ, ଏସବୁ ବର୍ଣ୍ଣନା କରାଯାଇଛି। ବେଦ ପ୍ରଣୀତ ଧର୍ମ ଇ ଅଧର୍ମସ୍ତ ବିପର୍ଯ୍ୟୟ, ଏବଂ ଅଧର୍ମ କହିଲେ ଯେଉଁଟା ମନା କରାଯାଇଛି, ନିଷିଦ୍ଧ କର୍ମ ଯେଉଁଟା ବିକର୍ମ କୁହାଯାଉଛି, ଏଇଟାକୁ ମନା କରାଯାଇଛି, ଏଇଟା କରୋନା ବୋଲି, ଇଏ ହେଉଛି ଅଧର୍ମ। ତେଣୁ ବେଦ ନାରାୟଣ ସାକ୍ଷାତ, ଏ ବେଦକୁ କେହି ସାମାନ୍ୟ ବ୍ୟକ୍ତି ଲେଖିନାହାନ୍ତି ଯେ ଆମେ ତାକୁ ଗ୍ରହଣ କରିବାନି, ଇଏ ସ୍ୱୟଂ ଭଗବାନଙ୍କଠାରୁ ନିଶ୍ୱାସ ବିଦାତ ହେଇଛି। ବେଦ ନାରାୟଣ ସାକ୍ଷାତ, ବେଦକୁ ସ୍ୱୟଂଭୁ ବୋଲି କୁହାଯାଉଛି, ବେଦ ସ୍ୱୟଂ ଅବତୀର୍ଣ୍ଣ ହେଇଛନ୍ତି, ପ୍ରକାଶିତ ହେଇଛନ୍ତି, ଇତି ସୁଶ୍ରମ, ଏଇଭଳି ଭାବରେ ଆମେ ଶୁଣିଛୁ ଏ ମହାନ ଆତ୍ମାମାନେ, ଆମେ ଏଇଭଳି ଭାବରେ ଆମର ଗୁରୁଦେବ, ଆମର ପ୍ରଭୁ, ଆମର ରକ୍ଷକ ଧର୍ମରାଜଙ୍କୁ ଆମେ ଶୁଣିଛୁ ଏଇଭଳି ଭାବରେ, ନା ତାହେଲେ ଯଦି ଶୁଣିଛ ତାହେଲେ ଇଏ କ'ଣ କିଛି ବେଦ ନିଷିଦ୍ଧ କାର୍ଯ୍ୟ କରିଛନ୍ତି କି, ଇଏ କ'ଣ ଅଧର୍ମ କାର୍ଯ୍ୟ କରିଛନ୍ତି କି, ନା ଆପଣ ଜାଣିନାହାନ୍ତି ମହାତ୍ମାମାନେ, ଆପଣ ଜାଣିନାହାନ୍ତି କେତେ ବଡ଼ ପାପୀ, କେତେ ବଡ଼ ଅଧର୍ମୀ, ଆପଣ ଜାଣିନାହାନ୍ତି, ନା କ'ଣ ଜାଣିଛ ତମେ କହିଲ ଦେଖିବା, କ'ଣ ସବୁ ଜାଣିଛ ତମେ, ନା ଇଏ ବହୁତ ବଡ଼ ପାପୀ ଥିଲା, ଯଦିଓ ପିଲାଦିନେ ଏ ବହୁତ ପ୍ରକାର ଧାର୍ମିକ କାର୍ଯ୍ୟ କରିଥିଲେ, ବ୍ରାହ୍ମଣ କୂଳରେ ଜାତ ହେଇଥିଲେ, କନ୍ୟାକୁବ୍ଜେ ଦ୍ୱିଜ କଶ୍ଚିତ, ଦ୍ୱିଜ ଶ୍ରେଷ୍ଠ ବା ବ୍ରାହ୍ମଣ କୂଳରେ ଜାତ ହେଇଛନ୍ତି କନ୍ୟାକୁବ୍ଜରେ, କିନ୍ତୁ ଦାସୀପତି ରଜାମିଳ, କିନ୍ତୁ ସେ ଦାସୀ ସଂସର୍ଗ ହେଇକିରି, ବେଶ୍ୟାର ସଂସର୍ଗ ହେଇକିରି ସବୁ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଲେ, ବହୁତ ପ୍ରକାର ଅନ୍ୟାୟ କରିଛନ୍ତି, ଏତେ ଅନ୍ୟାୟ କରିଛନ୍ତି ଆମେ ଯଦି କହିବୁ ତାହେଲେ ରାତି ପାଇଯିବ, ସରିବ ନାହିଁ, ବର୍ଷ ବର୍ଷ ବିତିଯିବ, ଅନେକ ପାପ କାର୍ଯ୍ୟ କରିଛନ୍ତି। ସଂକ୍ଷେପରେ ଆମେ କହୁଛୁ, ନା କୁହ ତାହେଲେ ସଂକ୍ଷେପରେ କ'ଣ କରୁଛ, କହିଛ କ'ଣ ସେ କରିଛନ୍ତି, ନା ଏଇଭଳି ଭାବରେ ତାହେଲେ ଯେତେବେଳେ ସେ ଯାଇଥିଲେ ବଣକୁ, ତାଙ୍କର ପତ୍ନୀ ଥିଲେ, ତାଙ୍କର ପିତାମାତା ଥିଲେ, ତାଙ୍କ ପିତାମାତାଙ୍କ ସେବାରେ ଭଗବାନଙ୍କ ସେବା ଯେତେ କରୁଥିଲେ, ତାଙ୍କୁ ସେ ସାହାଯ୍ୟ କରୁଥିଲେ, ଗୋଟେ ଥର ଯେତେବେଳେ ସେ ଯାଇଛନ୍ତି ବଣକୁ ଏଇ କାଠ ସମିଧ ଇତ୍ୟାଦି ସଂଗ୍ରହ କରିବା ପାଇଁ, ଫୁଲ ଫଳ ଇତ୍ୟାଦି ସଂଗ୍ରହ କରିବା ପାଇଁ, ସେହି ସମୟରେ ଗୋଟେ ବେଶ୍ୟା ଏବଂ ଶୂଦ୍ରର ସଙ୍ଗ ଦେଖି ତାଙ୍କ ଉପରେ ସେତେ ଆକର୍ଷିତ ହେଇଯାଇଥିଲେ, ତେଣୁ ସେ ଏସବୁ ଧର୍ମ କାର୍ଯ୍ୟ ସବୁ ଭୁଲିଗଲେ, ସେ ବେଶ୍ୟା ସଙ୍ଗ କଲେ, ସବୁ ପ୍ରକାର ପାପ କାର୍ଯ୍ୟ କଲେ, ଦିଉତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା, ଏ ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି, ଏସବୁ ପାପ କାର୍ଯ୍ୟ କଲେ, ବହୁତ ବଡ଼ ଲିଷ୍ଟ ହେଇଛନ୍ତି ଆମର ପ୍ରଭୁ, ଆମର ଚିତ୍ରଗୁପ୍ତ ମହାରାଜ, ସେ ବହୁତ ବଡ଼ ପାଞ୍ଜି କରିଛନ୍ତି, ଦେଖୁନାହାନ୍ତି ଏତେ ବଡ଼ ପାଞ୍ଜି ରହିଛି, ନା ଆଉ କିଛି ତାର ପ୍ରାୟଶ୍ଚିତ କିଛି କରିନାହାନ୍ତି, ନା କିଛି କରିନାହାନ୍ତି, ମୃତ୍ୟୁ ସମୟ ହେଇଗଲା, କିଛି ପ୍ରାୟଶ୍ଚିତ କଲେ ନାହିଁ, ତେଣୁ ଆମେ ତାକୁ ନେଉଛୁ ପ୍ରାୟଶ୍ଚିତ ପାଇଁ, ତାକୁ ସବୁ ଦଣ୍ଡ ଦିଆଯିବ, ଏସବୁ କାର୍ଯ୍ୟ ରହିଛି। ତେଣୁ ଧର୍ମରାଜଙ୍କ କଥା ଶୁଣି ଭଗବାନ ବିଷ୍ଣୁ, ଯିଏକି ସ୍ୱୟଂ ଭଗବାନ ଧର୍ମ, ସିଏ ପ୍ରକୃତ ଧର୍ମ ଧର୍ମରାଜ, ସିଏ ଭଗବାନ ବିଷ୍ଣୁ, ତାଙ୍କର ଦୂତମାନେ କହୁଛନ୍ତି, ଆରେ ମୂର୍ଖମାନେ, ତୁମେ ଜାଣିଲନି ପ୍ରକୃତ ଧର୍ମ କ'ଣ ନା କ'ଣ, ଆମେ କିଛି ଭୁଲ କହିଲୁ କି? ନା ନା, ତମେ ଯେଉଁ କହୁଛ ପ୍ରକୃତରେ ଅୟଂ ହି ନିଷ୍କ୍ରିୟ, ତମେ ଯେଉଁ କହିଲ ବହୁତ ପ୍ରକାର ଅଧର୍ମ କରିଛନ୍ତି ବୋଲି, କିନ୍ତୁ ସେ ଧର୍ମ ଅଧର୍ମରୁ ସେ ମୁକ୍ତ ହେଇଯାଇଛନ୍ତି, ତାର ପ୍ରାୟଶ୍ଚିତ କରିଯାଇଛନ୍ତି। ନା କେତେବେଳେ ପ୍ରଭୁ, କେତେବେଳେ ପ୍ରାୟଶ୍ଚିତ କଲେ? ନା ତମେ ଯେଉଁ କହିଲ ଏ ଯେଉଁ ପାପ କାର୍ଯ୍ୟ କରିଛନ୍ତି, ଏଇ ଜନ୍ମ କଥା କହିଲ ତ? ନା ହଁ, ଏଇ ଜନ୍ମ କଥା ଆମେ କହୁଛୁ। ନା ତା ପୂର୍ବ ଜନ୍ମରେ କ'ଣ କରିଛ ଜାଣିଛ? ନା ଜାଣିନୁ। ନ ଜାଣିଲେ ମଧ୍ୟ ଜନ୍ମ କୋଟିଆ ହଂସା ହବ, ତମେ ଗୋଟିଏ ଜନ୍ମ କଥା କହୁଛ, ଆମେ କୋଟି ଜନ୍ମ କଥା କହୁଛୁ। କୋଟି ଜନ୍ମରେ ସେ ଯେତେ ପାପ କରିଥିଲେ ମଧ୍ୟ ଅୟଂ ହି ନିଷ୍କ୍ରିୟ, ସବୁ ପାପରୁ ସେ ମୁକ୍ତ ହେଇଯାଇଛନ୍ତି। ପ୍ରଭୁ କେତେବେଳେ ମୁକ୍ତ ହେଲେ ତ ଆମେ ଜାଣିପାରିଲୁ ନାହିଁ। ନା ଯତ୍ ବ୍ୟାଜହାର ବିବସୁ, ଯେତେବେଳେ ତମେ ତାକୁ ନେଇଯାଉଥିଲ, ପାସ ପକେଇକି ନେଇଯାଉଥିଲ, ସେତେବେଳେ ସେ କ'ଣ କହିଥିଲା? ନା ସେତେବେଳେ ସେ ତାର ପୁଅକୁ ନାରାୟଣକୁ ଡାକିଥିଲା, ନାରାୟଣ ହାୟ। ନା ହଁ, ସେଇ ଯତ୍ ବ୍ୟାଜହାର ବିବସୁ, ବିବସ ଭାବରେ ଯେତେବେଳେ ସେ ତାର ଉଚ୍ଚାରଣ ଆସିଥିଲା ଜୀବରୁ, ଏଇ କଥା ଆସିଥିଲା, ନାମ ସୃଷ୍ଟ ହେନ ହରେ, ଏ ନାମ ନେଇଥିଲା, ଭଗବାନଙ୍କ ନାମ ନେଇଥିଲା, ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ। ଆଦରେ ଅନେକ ବିଷ୍ଣୁଙ୍କର ନାମ ରହିଛି, ଗୋଟିଏ ରାମଙ୍କର ନାମ ହେଉଛି ତିନୋଟି, 3000 ବିଷ୍ଣୁଙ୍କ ନାମ ସହିତ ସମାନ। ରାମ ରାମେତି ରାମେତି, ରାମ ରାମ ବନାରମେ, ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନି। ଗୋଟିଏ ରାମଙ୍କର ନାମ ହେଉଛି ବିଷ୍ଣୁଙ୍କର 1000 ନାମ ସହିତ ତୁଳନୀୟ। ଏବଂ ତ୍ରିଡ଼ାବୃତ୍ୟାତ ଯତ୍ ଫଳ, ଭଗବାନ ରାମଙ୍କର ନାମ ତିନି ଥର ଗ୍ରହଣ କଲେ ଯେଉଁ ଫଳ ହୁଏ, ଭଗବାନ କୃଷ୍ଣଙ୍କର ଗୋଟିଏ ଥର ନାମ ଉଚ୍ଚାରଣ କଲେ ସେହି ଫଳ ହୁଏ। ଅର୍ଥାତ୍ ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ଉଚ୍ଚାରଣ କଲେ ମାନେ ସେ 3000 ବିଷ୍ଣୁଙ୍କ ନାମଙ୍କ ସହିତ ସମାନ ହେଇଗଲା। ତେଣୁ ଆମେ ଏ ଯେଉଁ 16 ଯେଉଁ ରାମ ମହାମନ୍ତ୍ରରେ ଯେଉଁ ରାମ ଏବଂ କୃଷ୍ଣଙ୍କର ନାମ ନେଉଛେ, କେତେ ଥର ଯେ ବିଷ୍ଣୁଙ୍କର ନାମ ନେଉଛେ ତାର ହିସାବ କରିହେବନି। ଗୋଟେ 16 ମାଳା ଜଣେ ଜପ କରୁଛନ୍ତି ମାନେ କୋଟି କୋଟି ନାମ ନେଉଛନ୍ତି, ଭଗବାନ ବିଷ୍ଣୁଙ୍କର ନାମ ନେଉଛନ୍ତି। କିନ୍ତୁ ଅଜାମିଳ ଗୋଟିଏ ନାମ ନେଇଛି ତ, ଯେ ବ୍ୟାଜହାର ବିବସ ନାମ, ଭଗବାନଙ୍କର ନାମ ଗୋଟିଏ ନାମ ନେଇଛି, ବେଶୀ ନାମ ନେଇନି। କିନ୍ତୁ ସେଇ ନାମଟି ସ୍ୱସ୍ତାୟନ ହରି ହରି, ସେ ଭଗବାନ ହରିଙ୍କର ସେ ନାମ ନେଇଛି, ଯେଉଁଟାକି ସମସ୍ତ ସ୍ୱସ୍ତାୟନ ସମସ୍ତ ମଙ୍ଗଳ ପ୍ରଦାନ କରିଦେଇଛନ୍ତି, ସମସ୍ତ ପାପରୁ ସେ ମୁକ୍ତ ହେଇଯାଇଛନ୍ତି, ସମସ୍ତ ପ୍ରାୟଶ୍ଚିତ ସେ କରିସାରିଛନ୍ତି। ନା ପ୍ରଭୁ, ଆମେ ଶୁଣିଥିଲୁ ସେ ନାରାୟଣ ନାମ ନେଲାବେଳେ ଆମେ ଶୁଣିଛୁ, କିନ୍ତୁ ସେ ଭଗବାନଙ୍କୁ ନାମ ନେଇକିରି, ଭଗବାନଙ୍କୁ ଚିନ୍ତା କରି ନାମ ନେଇନି। ସେ ତାର ପୁଅ ଏଇଠି ଯେଉଁ ଖେଳୁଛି ସେ ପିଲାଟା, ସେ ତାକୁ ଡାକିଥିଲା ନାରାୟଣ, ସେ ପିଲାର ନାଁ ହେଉଛି ନାରାୟଣ, ସେ ଭଗବାନ ଡାକି ନାହିଁ। ନା ଆରେ ମୂର୍ଖମାନେ, ତମେ ଧର୍ମରାଜଙ୍କର ଦୂତ ହେଇ ଏ ନାମର ମହାତ୍ମା ଜାଣିପାରିଲ ନାହିଁ? ନା ପ୍ରଭୁ, କ'ଣ ସେ କିଛି ଭଗବାନଙ୍କୁ ନାମ ନେଇଥିଲା କି? ନା ନା, ନଦୀଓ ଯଦିଓ ତାର ପୁଅକୁ ନାମ ନେଇକି ଡାକିଥିଲା, ପୁଅକୁ ଲକ୍ଷ୍ୟ କରି ଡାକିଥିଲା, କିନ୍ତୁ ସେଇଟା ହେଉଛି ଭଗବାନଙ୍କ ନାମ, ନାମଭାଷ, ନାମଭାଷ ସ୍ତର ସେ ପାଇଗଲା। ନା କ'ଣ ନାମଭାଷ? ନା ସାକେତ୍ୟଂ ପାରିହାସଂ ସ୍ତୋବଂ ହେଳନ ମେ ବା ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅବହରଂ ବିଧୁ। ଚାରି ପ୍ରକାର ନାମଭାଷ ଅଛି ଏ ଯମରାଜଙ୍କ ଦୂତମାନେ, ତମେ ଶୁଣ ଆମଠୁ ଆଜି ନାମଭାଷ କ'ଣ। ତମେ ନାମ କଥା ଜାଣିଥିଲ, ନାମଭାଷ କଥା ଶୁଣ। ନା କ'ଣ ସେସବୁ? ନା ସାଙ୍କେତ୍ୟ ଅଜାମିଳ, ତାର ପୁଅକୁ ଲକ୍ଷ୍ୟ କରି ନାମ ନେଇଥିଲା ତ? ନା ହଁ, ପୁଅକୁ ନାମ, ନା ସିଏ ଗୋଟେ ନାମଭାଷ, ସିଏ ମଧ୍ୟ ନାମ ଭଳି ନାମଭାଷ, ସିଏ ଗୋଟେ ସାଙ୍କେତ୍ୟ ନାମଭାଷ। ଏବଂ ପାରିହାସ, ଯେଉଁମାନେ ପରିହାସର ସହିତ ମଧ୍ୟ ଭଗବାନଙ୍କର ନାମ ନେଉଛନ୍ତି, ସିଏ ମଧ୍ୟ ନାମଭାଷ ସ୍ତର ପ୍ରାପ୍ତ ହେଉଛନ୍ତି। ଯେମିତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେଉଁ ଭୋର ସମୟ ଆସେ, ସେ ସମୟରେ ମଧ୍ୟ ଆଲୋକ ଆସିଯାଇଥାଏ, ସେହିଭଳି ଭାବରେ ଶୁଦ୍ଧ ନାମ ଉଦୟ ହେବା ପୂର୍ବରୁ ଯେଉଁ ସ୍ତର, ସେହି ସ୍ତରକୁ କୁହନ୍ତି ନାମଭାଷ ସ୍ତର। ଏହି ନାମଭାଷ ସ୍ତର କି କି ପ୍ରକାର ରହିଛି, କେତେ ପ୍ରକାର ରହିଛି? ନା ଚାରି ପ୍ରକାର ନାମଭାଷ ରହିଛି, ସାଙ୍କେତ୍ୟଂ ପାରିହାସଂ ସ୍ତୋବଂ। ସ୍ତୋବଂ କହିଲେ ଯେଉଁ ଡ୍ରାମାରେ ଯେଉଁ ଭଗବାନଙ୍କ ନାମ ନେଉଛନ୍ତି, କିଏ ନାରାୟଣ ରୋଲ୍ କରୁଛି, ନାରଦ ରୋଲ୍ କରୁଛି, ନାରାୟଣ ନାରାୟଣ କହୁଛି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଡ୍ରାମାରେ ଆଜିକାଲି କଥା ପୂରଣ ପାଇଁ ମଧ୍ୟ ହରିହରି ବୋଲି କହୁଛନ୍ତି। ଏମିତି କେତେ ପ୍ରକାର ସବୁ ଡ୍ରାମାରେ ରୋଲ୍ କରୁଛନ୍ତି, ଇଏ ଗୋଟେ ସ୍ତୋଭଂ, ଏ ଆଦ୍ୱାରା ମଧ୍ୟ ସେମାନେ ଭଗବାନଙ୍କର ନାମର ନାମାଭାସ ସ୍ତର ପ୍ରାପ୍ତ ହେଉଛନ୍ତି। ଏବଂ ଆଉ ଗୋଟେ ସ୍ତର ହେଉଛି ହେଳାରେ, ହେଳାରେ ମଧ୍ୟ ଜଣେ ଭଗବାନଙ୍କ ନାମ ରହିଥିଲା। ଯେମିତି ଉଦାହରଣ ରହିଛି, ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଗୋଟେ ମେଛ ଥରେ ଯାଉଥିଲା, ଜଙ୍ଗଲରେ ଯାଉଥିଲା, ସେହି ସମୟରେ ତାକୁ ଗୋଟେ ବରାହ ଆକ୍ରମଣ କରିଥିଲା। ତେଣୁ ବରାହ ଯେତେବେଳେ ଆକ୍ରମଣ କରିଥିଲା, ସେ ହାରାମ କହିକିରି ମୃତ୍ୟୁବରଣ କରିଥିଲା, ହାରାମ ବରାହକୁ ହାରାମ ବୋଲି କରିଥିଲା। କିନ୍ତୁ ସେଇ ହାରାମରେ ଭଗବାନ ରାମଙ୍କର ନାମ ଆସିଯାଇଥିଲା, ତେଣୁ ସେ ଭଗବାନ ଧାମ ପ୍ରାପ୍ତ ହୋଇଥିଲା। ତେଣୁ ହେଳାରେ ମଧ୍ୟ ଭଗବାନଙ୍କ ନାମ ନେଲେ ନାମଭାସ୍ତର ପ୍ରାପ୍ତ ହୋଇଯିବେ। ଜୟ ଶ୍ରୀ ରାଧା ମଦନ ମୋହନ ଜୀ। ତେଣୁ ଏଇଭଳି ଭାବରେ ଏ ଯେଉଁ ଚାରି ପ୍ରକାର ସାଙ୍କେତିକ ସ୍ତର ରହିଛି, ସିଏ ତ ତାର ପୁଅକୁ ଲକ୍ଷ୍ୟ କରି ନାମ ନେଇଛି, ଆଉ ଅସୁବିଧା କ'ଣ ହେଇଛି ନା? ପ୍ରଭୁ ସିଏ କ'ଣ ଜାଣିଥିଲା ଏଇଟା ନାମଭାସ ସ୍ତର ବୋଲି? ନ ଜାଣିଲେ ତମକୁ କେତେବେଳେ ରୋଗ ହେଉଛି, ତମେ ରୋଗ ହେଲେ ଔଷଧ ଖାଇଛ କିଛି କେବେ ଡାକ୍ତର ପାଖକୁ ଯାଇଛ? ରୋଗ ହେଲେ ଯଥାଗତମ ବୀର୍ଯ୍ୟ ତମମ ଉପଯୁକ୍ତ ଦୃଚ୍ଛା ଅଦାନନ୍ତ ବି ଆତ୍ମଗୁଣମ କୁର୍ଜାନ ମନ୍ତ୍ର ବି ଉଦାହୃତମ। ଯେମିତି ରୋଗୀ ଯେତେବେଳେ ତାକୁ ରୋଗ ହୁଏ, ସେତେବେଳେ ଯଦି ସେ ଔଷଧ ଖାଏ ଯଥା ଗଦଂ ବୀର୍ଯ୍ୟ ତମମ, ଠିକ୍ ଯଦି ଔଷଧ ଖାଇବ ତାହେଲେ ସେ ରୋଗରୁ ସେ ମୁକ୍ତ ହୋଇଯିବ। ଯଦିଓ ସେ ଜାଣିନି ତା ଦେହରେ କ'ଣ କେମିକାଲ କମ୍ପୋଜିସନ ରହିଛି, ଡାକ୍ତରମାନେ କହିବେ ୟା ଦେହରେ ଏଇ ଔଷଧ ଖାଇବା ଆଦର୍ଶ ଏଇ କମ୍ପୋଜିସନ ରହିଛି, କିନ୍ତୁ ସେ ରୋଗୀ ଜାଣିନି। କିନ୍ତୁ ସେ ଔଷଧ ଖାଇଦେଲେ ତା'ର ରୋଗ ଭଲ ହୋଇଯାଉଛି ନା ନାହିଁ? ନା, ହଁ ରୋଗ ଭଲ ହୋଇଯାଉଛି ନା। ସେହିଭଳି ଭାବରେ ଏଇ ମନ୍ତ୍ରର ଯେଉଁ ଶକ୍ତି ରହିଛି, ଯଦିଓ ଅଜାମିଳ ଜାଣିନି ସେ ଯେଉଁ ନାମଭାସ ସ୍ତରର କି ଶକ୍ତି ରହିଛି ଜାଣିନି, କିନ୍ତୁ ସେ ନାମଭାସ ନେଇଛି ନା ନାହିଁ? ନା, ହଁ ନେଇଛି ନା, ତାହେଲେ ସେ ସମସ୍ତ ପାପରୁ ମୁକ୍ତ ହୋଇଯାଇଛି। ଆଉ କିଛି ଅଛି କହିବା ପାଇଁ ନା ତୁମକୁ ବର୍ତ୍ତମାନ ଆମେ ହତ୍ୟା କରିବୁ? ତେଣୁ ସେ ଭୟ କରି ପଳେଇ ଯାଇଛନ୍ତି। ତେଣୁ ଯାଇକରି ଯମରାଜ ପାଖକୁ ଯାଇ ସଞ୍ଜୀବନୀ ପୁରୀର ରହିଛି, ଯମରାଜଙ୍କର ପୁରୀ ରହିଛି, ସଞ୍ଜୀବନୀ ପୁରୀରେ ଯାଇ ହାଜର ହୋଇଯାଇଛନ୍ତି। ଯମରାଜ ତାଙ୍କୁ ଦେଖିକି ପଚାରିଲେ, ତୁମେ କୁଆଡ଼େ ଏଠି ଆସି ପହଞ୍ଚିଗଲ ହଠାତ୍? ନା ପ୍ରଭୁ, ଆଜି ଆମେ ମୃତ୍ୟୁବରଣ କରିଯାଇଥାନ୍ତୁ, ଆପଣ ଆମ ଗୋଟେ ପ୍ରଶ୍ନର ଉତ୍ତର ଦିଅନ୍ତୁ। କେତେଜଣ ଏଇ ଶାସ୍ତ୍ର ଶାସ୍ତି ଦେବା ପରେ କେତେଜଣ ଅଛନ୍ତି? ଆପଣଙ୍କଠୁ ଆଉ କିଏ ଅଛନ୍ତି କି ଅଲଗା? ଆଉ ତାଙ୍କୁ ପ୍ରଣାମ ନକରି ଏଇଭଳି ଭାବରେ କହୁଛନ୍ତି, ବହୁତ ରାଗିକିରି ତାଙ୍କ ଉପରେ ଯାଇକି କହୁଛନ୍ତି। ଆପଣ ମୋତେ ଆମକୁ ପଠେଇଲେ ଯେ ଯାଇକିରି ତାକୁ ଆଣିବା ପାଇଁ, ଆଜି ଆମେ ଯଦି ଆପଣଙ୍କ ସେ ତାଙ୍କ କଥା ମାନିନଥାନ୍ତୁ ତାହେଲେ ମୁଁ ସେ ହତ୍ୟା କରିଦେଇଥାନ୍ତେ। ଆପଣ କି ଶାସ୍ତି ପ୍ରଦାନ କରୁଛନ୍ତି? କେତେ କତି ସତ୍ୟ ସଂସ୍ଥାରୁ କେତେ ଜଣ ଅଛନ୍ତି ଶାସ୍ତି ଦେବା ପାଇଁ କେତେ ଜଣ ବ୍ୟକ୍ତି ଅଛନ୍ତି? ଏଇଭଳି ଭାବରେ ତାଙ୍କୁ ବହୁତ କ୍ରୋଧ ପ୍ରକାଶ କରି କହୁଛନ୍ତି। ତେଣୁ ଯମରାଜ କହୁଛନ୍ତି, ଏ ପୁତ୍ରମାନେ କ'ଣ ହେଇଛି ତମର ଆଜି କାହିଁ ଏଭଳି ଭାବରେ ବ୍ୟବସ୍ଥା ବ୍ୟବହାର କରୁଛ? ଆଜି ପ୍ରଣାମ ନାହିଁ, କିଛି ନାହିଁ, କ'ଣ ଏମିତି ନା? ଆଜି ଆମେ ମୃତ୍ୟୁବରଣ କରିଥାନ୍ତୁ, ଆଜି ଆମେ ପ୍ରଥମେ କୁହନ୍ତୁ ଆମେ ଆଜି କିଛି ଆଉ ଆପଣଙ୍କର ଅର୍ଡ଼ର ମାନିବୁ ନାହିଁ, ଆଜି କିଛି ନିର୍ଦ୍ଦେଶ ମାନିବୁନି, ଆମ ପଥର ଆମର ସନ୍ଦେହ ଆମେ ମୋଚନ କରନ୍ତୁ, ତାପରେ ଯାଇ ଆମେ ଯାହା କରିବୁ। ନା କ'ଣ ତମର ସନ୍ଦେହ? ନା କେତେ ପ୍ରକାର ଶାସ୍ତି ପ୍ରଦାନକାରୀ ବ୍ୟକ୍ତି ଅଛନ୍ତି? କେତେ ସତ୍ୟ ସଂସ୍ଥାରୁ ଏଇ ଯେଉଁ ତ୍ରିଗୁଣର ଲୋକମାନେ କାର୍ଯ୍ୟ କରୁଛନ୍ତି, ସତ୍ୟ ରଜ ତମ ଏଇ ଗୁଣରେ ଯେଉଁ ତାଙ୍କୁ ଶାସ୍ତି ବିଧାନ କରାଯାଉଛି, କେତେଜଣ ଶାସ୍ତି ପ୍ରଦାନକାରୀ ବ୍ୟକ୍ତି ଅଛନ୍ତି? ଆମେ ଭାବୁଥିଲୁ ଆପଣ ଏକା ଅଛନ୍ତି ବୋଲି। ନା କ'ଣ ହେଇଛି, ଅସୁବିଧା କ'ଣ ହେଇଛି, କ'ଣ ପାଇଁ ଏମିତି ହେଉଛି, ବ୍ୟସ୍ତ କାହିଁ ହେଉଛନ୍ତି କି? ବ୍ୟସ୍ତ ବସ ଟିକେ ପାଣି ପିଅନି, ଆଉ କ'ଣ ହେଇଛି କୁହ ମୋତେ ଟିକେ ଆଗ ଭଲରେ ବୁଝ। ନା ଆମକୁ ସେ ଚାରିଜଣ ବ୍ୟକ୍ତି ଆଜି ହତ୍ୟା କରିଦେଇଥାନ୍ତେ, ଏତେ ସୁନ୍ଦର ବ୍ୟକ୍ତି ରହିଛନ୍ତି, ପିତବାସ ଧାରଣ କରିଛନ୍ତି, ହଳଦିଆ ବସ୍ତ୍ର ଧାରଣ କରିଛନ୍ତି, ତାଙ୍କର ଶ୍ୟାମ ବର୍ଣ୍ଣ, ବହୁତ ସୁନ୍ଦର ଚତୁର୍ଭୁଜ ରୂପ। ଏଇଭଳି ଭାବରେ ଯେତେବେଳେ ରୂପ ବର୍ଣ୍ଣନା କଲେ, ସେତେବେଳେ ଯମରାଜଙ୍କର ଭଗବାନଙ୍କ ସ୍ମରଣ ଆସିଲା। ଆରେ ଦୂତମାନେ, ତୁମେ ଯାହା କଥା କହୁଛ ତୁମେ ବହୁତ ଭାଗ୍ୟବାନ, ତୁମେ କ୍ରୋଧ ପ୍ରକାଶ କର ନା, ତୁମେ ଆନନ୍ଦିତ ହୁଅ, ତୁମେ ବହୁତ ଭାଗ୍ୟବାନ, ତୁମେ ସେହିଭଳି ଭାବରେ ବ୍ୟକ୍ତିମାନଙ୍କ ସହିତ ସେହିଭଳି ଭାବରେ ଭଗବାନଙ୍କର ଭକ୍ତମାନଙ୍କ ସହିତ ତୁମର ଆଜି ସମ୍ବାଦ ହେଇଛି, ତାଙ୍କର ଦର୍ଶନ ତୁମେ ଖାଇଛ, ତୁମେ ଧନ୍ୟ ହୋଇଗଲ, ମୁଁ ବର୍ତ୍ତମାନ ହତଭାଗା, ତୁମେ ବହୁତ ଧନ୍ୟବାଦ ଧନ୍ୟ ହୋଇଯାଇଛ, ତୁମେ ବହୁତ ଭାଗ୍ୟବାନ ହୋଇଯାଇଛ। ନା କ'ଣ, କେମିତି ଭାଗ୍ୟବାନ ହେଲୁ? ନା ତୁମେ ଯାହାଙ୍କ କଥା କହୁଛ ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ହେଉଛନ୍ତି ସେ ମୋର ମାଲିକ, ଯିଏ ମୋର ପ୍ରଭୁ, ମୁଁ ଯେମିତି ତୁମର ପ୍ରଭୁ, ମୋର ପ୍ରଭୁ ଅଛନ୍ତି ଜଣେ ଭଗବାନ ଅଛନ୍ତି, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଏଇ ଯେଉଁ ଭଗବାନ ଯିଏ ରହିଛନ୍ତି ସେ ତାଙ୍କର ଦୂତ, ତୁମେ ଯଦି ମୋର ଦୂତ, ସେମାନେ କହୁଛନ୍ତି ସେଇ ଭଗବାନଙ୍କ ଦୂତ, ବିଷ୍ଣୁଙ୍କର ଦୂତ, ତେଣୁ ଆଜି ତୁମେ ବହୁତ ଭାଗ୍ୟବାନ ଯେ ତାଙ୍କର ଦର୍ଶନ ପାଇଲ, ତାଙ୍କର ଦର୍ଶନ କେହି ପାଇପାରନ୍ତି ନାହିଁ। ତୁମେ ତାଙ୍କର ଦର୍ଶନ ପାଇଲ, ତୁମେ ଭାଗ୍ୟବାନ, ତୁମେ ଆନନ୍ଦିତ ହୁଅ। ତୁମେ କ୍ରୋଧ ପ୍ରକାଶ କର ନା, ମୁଁ ତୁମକୁ କହୁଛି, ମୁଁ ତୁମକୁ ଉନ୍ନତ ଜ୍ଞାନ ଦେଇନଥିଲି, ସେ ABCD ଖାଲି ଶିଖେଇଥିଲି, କି ଧର୍ମର ABCD ଶିଖେଇଥିଲି, ବହୁତ ଉନ୍ନତ ଜ୍ଞାନ ରହିଛି, ବର୍ତ୍ତମାନ ତ ମୁଁ କହୁଛି ଶୁଣ ନା, କ'ଣ ଧର୍ମ, ଆଉ କ'ଣ ଅଧିକ ଧର୍ମ ରହିଛି ନା। ଧର୍ମ ସାକ୍ଷାତ ଭଗବତ ପ୍ରଣୀତମ ନା ବି ବିଦୁ ରୋଷୟୋ ନା ବି ଦେବା ନ ସିଦ୍ଧ ମୁଖ୍ୟା ସୁରା ମନୁଷ୍ୟା କୁତୁନୁ ବିଦ୍ୟା ଧର ଚାରଣାଦୟ। ହେ ପୁତ୍ରମାନେ, ଏ ଯେଉଁ ଧର୍ମ, ମୁଁ ତୁମକୁ ଉନ୍ନତ ଧର୍ମ କଥା କହିନଥିଲି, ଏ ଲୋୟର ଧର୍ମ ଯେଉଁ ହାଇସ୍କୁଲ ଷ୍ଟଡି ଅଛି ସେଇ କଥା ତ ମୁଁ କହିଥିଲି, ଧର୍ମର ହାଇସ୍କୁଲ ଷ୍ଟଡି ବିଷୟରେ କହିଥିଲି। ଗ୍ରାଜୁଏସନ୍ ଷ୍ଟଡି ଅଛି, ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଅଛି, PG ରିସର୍ଚ୍ଚ ଷ୍ଟଡି ଅଛି, ବହୁତ ପ୍ରକାର ଉନ୍ନତ ଧର୍ମ ଅଛି, ମୁଁ ତୁମକୁ ସେଇଟା କହିନଥିଲି। ତେଣୁ ଯାହା ହଉ, ଆଜି ବର୍ତ୍ତମାନ ମୁଁ ତୁମକୁ କହୁଛି, ତୁମେ ବର୍ତ୍ତମାନ ଯୋଗ୍ୟ ହେଇଗଲ, ସେଭଳି ଭଗବାନ ବିଷ୍ଣୁଙ୍କର ଦୂତ ସହିତ ତୁମେ ସଙ୍ଗ ଲାଭ କଲ, ସତ୍ସଙ୍ଗ ଲାଭ କଲ, ତୁମର ବର୍ତ୍ତମାନ ବହୁତ ଉନ୍ନତ ସ୍ଥିତି ଲାଭ କରିଛ, ତେଣୁ ମୁଁ ତୁମକୁ ଉନ୍ନତ ଜ୍ଞାନ ପ୍ରଦାନ କରୁଛି। ନା ପ୍ରଭୁ, କ'ଣ ସେ ଉନ୍ନତ ଜ୍ଞାନ? ନା ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଏଠି କୁହାହଉଛି ନା ମରିଚି ମାନେ ଋଷିଙ୍କ ଧର୍ମ ପାତ ମରାତି, ଏ ଧର୍ମକୁ ସେ ପାଳନ କରନ୍ତି ଭଗବାନ, ସେଇ ଧର୍ମ ସେ ଭଗବାନ ଯମରାଜ ମଧ୍ୟ କହୁଛନ୍ତି, ଧର୍ମରାଜ ସେ କହୁଛନ୍ତି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ। ଆରେ ପୁତ୍ରମାନେ, ଏ ଯେଉଁ ଧର୍ମ ମୁଁ ପ୍ରଣୟନ କରିନାହିଁ, ଏ ବେଦ ମୁଁ ପ୍ରଣୟନ କରିନାହିଁ, ଭଗବାନଙ୍କର ନିଶ୍ୱାସରୁ ଆସିଛି। ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ ନ ବି ବିଦୁ ରୋଷେଇ ନା ବି ଦେବା, ଏ ଧର୍ମ କ'ଣ ତୁମେ ତ ଜାଣିପାରିଲନି, ଛାଡ଼ ତୁମ କଥା କ'ଣ କହିବା, ଋଷିମାନେ ମଧ୍ୟ ଜାଣିପାରୁନାହାନ୍ତି, ନା ବି ବିଦୁ ରୋଷେଇ ନା ବି ଦେବା, ଦେବତାମାନେ ମଧ୍ୟ ଜାଣିପାରୁନାହାନ୍ତି, 33 କୋଟି ଦେବତା ଅଛନ୍ତି, ତାଙ୍କ ଭିତରେ ମୁଁ ଜାଣେ, ଆହୁରି 29,99,999,000 ରହିଛନ୍ତି, 33 କୋଟି ମାନେ 32 କୋଟି ରହିଛନ୍ତି ଆହୁରି, ସେମାନେ ମଧ୍ୟ ଜାଣିପାରୁନାହାନ୍ତି। ନା ବି ବିଦୁ ରୋଷେଇ ନା ବି ଦେବା ନ ସିଦ୍ଧ, ସିଦ୍ଧ ବ୍ୟକ୍ତିମାନେ ଅଛନ୍ତି, ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଅଷ୍ଟାଦଶ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଆଶ୍ଚର୍ଯ୍ୟ କର୍ମ ସବୁ କରିପାରୁଛନ୍ତି, ସେଭଳି ସିଦ୍ଧମାନେ ମଧ୍ୟ ଜାଣିପାରୁନାହାନ୍ତି, ଆଉ ତୁମ କଥା କ'ଣ କହିବି। ସିଦ୍ଧ ମୁଖ୍ୟା ମୁଖ୍ୟ ସିଦ୍ଧମାନେ ମଧ୍ୟ ଜାଣିପାରୁନାହାନ୍ତି, ମନୁଷ୍ୟମାନେ ମଧ୍ୟ ଜାଣିପାରୁନାହାନ୍ତି, ଆଉ ବିଦ୍ୟାଧର ଚାରଣ କଥା କ'ଣ କହିବି। ନା ତାହେଲେ ପ୍ରଭୁ, କ'ଣ ସେ ଧର୍ମ ଯାହାକୁ ତ କେହି ଜାଣିପାରୁନାହାନ୍ତି, ତାହେଲେ ଆପଣ ଜାଣିଛନ୍ତି କି? ନା ହଁ, ମୁଁ ଖାଲି ଜାଣିନି, ଦ୍ୱାଦଶ ଜାଣିଛନ୍ତି, 12 ଜଣ ମହାଜନ ଜାଣିଛନ୍ତି, ଶମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳିର ବୟାସୀ ବୟମ ଦ୍ୱାଦଶ ଇତି ବିଜାନିମୁ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟଂ ବିଶୁଦ୍ଧମ ଦୁର୍ବଧ୍ୟମ ଯଜ୍ଞାନ୍ତ ଅମୃତମ ଅଶ୍ନୁତି। ଆରେ ପୁତ୍ରମାନେ, ଏଇ ଧର୍ମକୁ ତଥାପି ଯଦିଓ କେହି ଜାଣିପାରନ୍ତି ନାହିଁ, ତଥାପି କେତେଜଣ ଜାଣିଛନ୍ତି? ନା କିଏ ସବୁ ବିଷୟ ଜାଣିଛନ୍ତି? ଆପଣ ଜାଣିଛନ୍ତି? ନା ମୁଁ ବି ଜାଣିଛି, ସ୍ୱୟମ୍ଭୁ ଜାଣିଛନ୍ତି, ସ୍ୱୟମ୍ଭୁ କହିଲେ ବ୍ରହ୍ମା ଜାଣିଛନ୍ତି, ନାରଦ ତାଙ୍କ ପୁତ୍ର ଜାଣିଛନ୍ତି, ଶମ୍ଭୁ ଏ ବ୍ରହ୍ମା ଯଦିଓ ଜାଣିଛନ୍ତି, କିନ୍ତୁ ଯେହେତୁ ତାଙ୍କର କାମ ବହିତ ହେଇଯାଇଛନ୍ତି, ତେଣୁକରି ସେ ଏ ଧର୍ମରୁ ବିଚ୍ୟୁତ ହେଇଯାଇଥିଲେ, ତେଣୁ କିନ୍ତୁ ସେ ଜାଣିଛନ୍ତି ଧର୍ମ। ସ୍ୱୟମ୍ଭୁ ନାରଦ ଜାଣିଛନ୍ତି, ତାଙ୍କର ପୁତ୍ର ଜାଣିଛନ୍ତି, ଶମ୍ଭୁ ଯିଏକି ଶିବଜୀ ସିଏ ମଧ୍ୟ ଜାଣିଛନ୍ତି ଧର୍ମ। ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର ବ୍ରହ୍ମାଙ୍କର ଯେ 4 ପୁତ୍ର ଯାହାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେ ସନକ ସନାତନ ସନନ୍ଦନ ସନତ କୁମାର, ଏହି 4 ଜଣ ମଧ୍ୟ ଜାଣିଛନ୍ତି ଧର୍ମ ବିଷୟରେ ଜାଣିଛନ୍ତି। କୁମାର କପିଳ ଦେବତୀଙ୍କର ପୁତ୍ର କପିଳ ସେ ମଧ୍ୟ ଜାଣିଛନ୍ତି, ସେ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର। ମନୁ ବ୍ରହ୍ମାଙ୍କଠାରୁ ସୃଷ୍ଟି ହୋଇଛନ୍ତି ସ୍ୱୟଂଭୁ ମନୁ, ବା ଯେତେ ଜଣ ମନୁ ଆସନ୍ତି ଏମାନେ ସମସ୍ତେ ଜାଣନ୍ତି ଭଗବାନଙ୍କ ଧର୍ମକୁ ଜାଣନ୍ତି, କିନ୍ତୁ ଏଠି ସ୍ୱୟଂଭୁ ମନୁଙ୍କ କଥା କୁହାଯାଉଛି। କୁମାର କପିଳ ମନୁ ପ୍ରହ୍ଲାଦ ମଧ୍ୟ ଜାଣିଛନ୍ତି, ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନ ପ୍ରହ୍ଲାଦ ଯଦିଓ ଜଣେ ଦୈତ୍ୟ, କିନ୍ତୁ ସେ ସାଧାରଣ ଦୈତ୍ୟ ନୁହନ୍ତି, ସେ ହେଉଛନ୍ତି ମୋର ଜଣେ ବିଭୂତି, ପ୍ରହ୍ଲାଦସ୍ମି ଦୈତ୍ୟାନାନ, ଦୈତ୍ୟମାନଙ୍କ ଭିତରେ ପ୍ରହ୍ଲାଦ ହେଉଛନ୍ତି ଶ୍ରେଷ୍ଠ ଏବଂ ସେ ହେଉଛନ୍ତି ଜଣେ ମୋର ବିଭୂତି। ତେଣୁ ପ୍ରହ୍ଲାଦ ଜନକ ଭଗବାନ ରାମଚନ୍ଦ୍ରଙ୍କର ଯେ ଶ୍ୱଶୁର ଜନକ ମହାରାଜ, ସିଏ ମଧ୍ୟ ଜାଣନ୍ତି ଧର୍ମ। ଭୀଷ୍ମ ମଧ୍ୟ ଜାଣନ୍ତି, ପିତାମହ ଭୀଷ୍ମ ମଧ୍ୟ ଜାଣନ୍ତି ଧର୍ମ ବିଷୟରେ ଜାଣନ୍ତି, ଏବଂ ବଳି ମଧ୍ୟ ଜାଣନ୍ତି, ବଳି ମହାରାଜ ଯିଏକି ଏଇ ପ୍ରହ୍ଲାଦଙ୍କର ପୌତ୍ର ତାଙ୍କର ନାତି, ସିଏ ମଧ୍ୟ ଜାଣନ୍ତି, ଏବଂ ଜନକ ଭୀଷ୍ମ ବଳି ବୟାସକୀ ବା ସୁଖଦେବ ଗୋସ୍ୱାମୀ ଜାଣନ୍ତି ଏଇ ଭାଗବତ ଧର୍ମକୁ ଜାଣନ୍ତି, ଧର୍ମ କ'ଣ ଜାଣିଛନ୍ତି, ଏବଂ ବୟମ ମୁଁ ମଧ୍ୟ ଜାଣିଛି, ଏ 12 ଜଣ ଭିତରେ ମୁଁ ମଧ୍ୟ ଜାଣେ ବୟମ। ସେଥିପାଇଁ ଭଗବାନ ମୋତେ ଧର୍ମରାଜ ଉପରେ ନିଯୁକ୍ତ କରିଛନ୍ତି, ମୁଁ ଦଣ୍ଡ ପ୍ରଦାନ କରୁଛି, ତୁମେ ମୋର ସେବକ ହେଇକିରି ସେସବୁ ମୋତେ ସାହାଯ୍ୟ କରୁଛ, ଦ୍ୱାଦଶୈତି ବିଜାନିମ, ଏଇ ବାର ଜଣ ମାନେ ଜାଣିଛନ୍ତି ଦ୍ୱାଦଶୈତି ବିଜାନିମ ଧର୍ମାନ ଭାଗବତାନ ଭଟ୍ଟା, ଏ ଯେଉଁ ଧର୍ମର ଏମାନେ ହେଉଛନ୍ତି ମୁଖ୍ୟ ଭଟ୍ଟା, ସେମାନେ ହେଉଛନ୍ତି ରକ୍ଷକ। ଗୁହ୍ୟମ ବିଶୁଦ୍ଧମ ଦୁର୍ବେଦ୍ୟମ, ଏ ଧର୍ମ ହେଉଛି ବହୁତ ଗଭୀର କିନ୍ତୁ ଏ ଧର୍ମ ହେଉଛି ବିଶୁଦ୍ଧ। ଗୁହ୍ୟମ ବିଶୁଦ୍ଧମ ଯତ୍ ଜ୍ଞାନ୍ତ୍ୱା, ଯାହାକୁ ଜାଣିଲେ ଅମୃତମ ଅଶ୍ନୁତେ। ଦୁର୍ବୋଧ୍ୟମ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ଧର୍ମକୁ ବୁଝିପାରିବେ ନାହିଁ। ଯୁଧିଷ୍ଠ ମହାରାଜ ମଧ୍ୟ ବୁଝିପାରିନଥିଲେ ଦୁର୍ବୋଧ୍ୟ। ଯୁଧିଷ୍ଠ ମହାରାଜ ଯେତେବେଳେ ଭଗବାନ ମହାଭାରତ ଯୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଯାଇଛି, ବହୁତ ଦିନ କାଳ ଯୁଦ୍ଧ ଚାଲିଲାଣି, ଭୀଷ୍ମ ଦ୍ରୋଣ ଏମାନେ ସବୁ ପତନ ହୋଇପାରୁନାହାନ୍ତି, ଦ୍ରୋଣଙ୍କ ହାତରେ ଅସ୍ତ୍ର ଥିବା ପର୍ଯ୍ୟନ୍ତ ସେ ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ ବା ନିହତ କରିପାରିବେ ନାହିଁ। ତେଣୁ ଭଗବାନ ବ୍ୟବସ୍ଥା କଲେ, ଯୁଧିଷ୍ଠ ମହାରାଜ କହିଲେ ତୁମେ କୁହ ଯେ ଦ୍ରୋଣଙ୍କ ପାଖରେ ଯାଇ କହିବ ଯେ ତାଙ୍କର ପୁତ୍ର ଅଶ୍ୱତ୍ଥମ ହତ। କିନ୍ତୁ ଯୁଧିଷ୍ଠ ମହାରାଜ ଯିଏକି ମଧ୍ୟ ଧର୍ମରାଜଙ୍କର ପୁତ୍ର, ସିଏ ମଧ୍ୟ ଜାଣିପାରୁନାହିଁ ଧର୍ମ କ'ଣ। ସିଏ କହୁଛି ନା ନା ମୁଁ ମିଥ୍ୟା କହିବି ନାହିଁ, ସତ୍ୟ କହିବାଟା ହେଉଛି ଧର୍ମ, ମିଥ୍ୟା କହିବାଟା ଅଧର୍ମ। ଯଦିଓ ଭଗବାନ ସ୍ୱୟଂ ଧର୍ମ ଯିଏ ପ୍ରବର୍ତ୍ତନ କରୁଛନ୍ତି, ସିଏ କହୁଛନ୍ତି ଯୁଧିଷ୍ଠ ମହାରାଜଙ୍କୁ ତୁମେ ଯାଇ କୁହ ନା ନା ମୁଁ କହିବି ନାହିଁ, ଇଏ ଅଧର୍ମ କାର୍ଯ୍ୟ ମୁଁ କରିବି ନାହିଁ, ମୁଁ ଧର୍ମରାଜର ପୁତ୍ର, ମୁଁ ଧର୍ମ କାର୍ଯ୍ୟ କରିବି, ଆପଣ କହିଲେ ମଧ୍ୟ ମୁଁ କହିବି ନାହିଁ। ତେଣୁ ବାଧ୍ୟ ହୋଇ ବ୍ୟବସ୍ଥା କରାଗଲା, ଭୀମ ଯାଇକରି ଗୋଟେ ହାତୀକୁ ମାରିଲେ, ଯେଉଁ ହାତୀର ନାମ ଥିଲା କ'ଣ, ଅଶ୍ୱତ୍ଥମା। ତେଣୁ ଭୀମ ଚାରିଆଡ଼େ ପ୍ରଚାର କଲେ ମୁଁ ଅଶ୍ୱତ୍ଥମ ହତ, ଅଶ୍ୱତ୍ଥମ ହତ, ଯେତେ କହିଲେ ମଧ୍ୟ ଦ୍ରୋଣାଚାର୍ଯ୍ୟ ବିଶ୍ୱାସ କଲେ ନାହିଁ, କହିଲେ ଯୁଧିଷ୍ଠ ମହାରାଜ କହିଲେ ମୁଁ ବିଶ୍ୱାସ କରିବି ନା ବିଶ୍ୱାସ କରିପାରିବି ନାହିଁ, କାରଣ ସେ ଜାଣିଛନ୍ତି ଅଶ୍ୱତ୍ଥମା ଇଏ ହେଉଛନ୍ତି ଆମର, ସେ ମୃତ୍ୟୁବରଣ କରିବା ନାହିଁ, ବର୍ତ୍ତମାନ ମଧ୍ୟ ଅଶ୍ୱତ୍ଥମ ଅଛନ୍ତି ଏବଂ ଆଗାମୀ ମନ୍ୱନ୍ତରରେ ସିଏ ହେବେ ବ୍ୟାସ। ଯାହା ହଉ, ତେଣୁ ଏଇ ଯେଉଁ ଅଶ୍ୱତ୍ଥମା ଯେତେବେଳେ ଇଏ କଲେନି ଯୁଧିଷ୍ଠ ମହାରାଜ, ତାପରେ ବ୍ୟବସ୍ଥା କରାଗଲା, ଗୋଟେ ସର୍ତ୍ତରେ ରାଜି ହେଲେ ଭଗବାନ କଥାକୁ, ସର୍ତ୍ତରେ କଣ୍ଡିସନରେ ରାଜି ହେଲେ, ଅନକଣ୍ଡିସନାଲି ଭଗବାନଙ୍କ ଶରଣରେ ଯାଇ ଗଲେନି, କଣ୍ଡିସନାଲି ଗଲେ ସିଏ ଭଗବାନ କଥାକୁ ସର୍ତ୍ତରେ ଗ୍ରହଣ କଲେ। ନା କ'ଣ ସର୍ତ୍ତ, ନା ତମେ ଯଦି ମୁଁ କହିବି ନରେ ବା କୁଞ୍ଜରେ, ନରେ ବୋଲି କହିବିନି ଖାଲି କୁଞ୍ଜରେ, ଠିକ୍ ଅଛି ତମେ ସେତିକି କହିଲେ ଆମେ ଚଳିଯିବ। ତେଣୁ ଯୁଧିଷ୍ଠ ମହାରାଜ ଯେତେବେଳେ କହୁଥିଲେ ଅଶ୍ୱତ୍ଥମ ହତ ନରେ ବା କୁଞ୍ଜରେ କହିଲା ବେଳକୁ ଆଉ ଜଣେ ଶଙ୍ଖ ପକେଇ ଦେଲେ। ତେଣୁ ଦ୍ରୋଣାଚାର୍ଯ୍ୟ କେବଳ ଶୁଣିଲେ ଯେ ତାଙ୍କର ପୁତ୍ର ଅଶ୍ୱତ୍ଥମ ହତ ହୋଇଛି ନରେ, ମନୁଷ୍ୟ ତାଙ୍କର ପୁତ୍ର ଯେ ସେ ହତ ହୋଇଛି, କୁଞ୍ଜର ଶବ୍ଦରେ ସେ ଶୁଣିପାରିଲେ ନାହିଁ। ତେଣୁ ଯୁଧିଷ୍ଠ ମହାରାଜ ଭଳି ଧର୍ମରାଜଙ୍କର ପୁତ୍ର ସିଏ ମଧ୍ୟ ଜାଣିପାରିବେନି ଧର୍ମ, ଦୁର୍ବୋଧ୍ୟମ ଏଇଟା ବୁଝି ହେବ ନାହିଁ। ସେଇଥିପାଇଁ ଯୁଧିଷ୍ଠ ମହାରାଜ ଯେତେବେଳେ ଭଗବାନ ଧାମକୁ ଯାଉଛନ୍ତି, ସେ ନର୍କର ଦ୍ୱାର ଦେଇକି ଯାଉଛନ୍ତି, ସେ ବାଇଲେନ୍ରେ ଯାଇଛନ୍ତି, ମେନ୍ ରୋଡ଼ରେ ଯାଇନାହାନ୍ତି, ବାଇପାସ୍ ରୋଡ଼ରେ ଗଲେ, ଧର୍ମର ଯେଉଁ ନର୍କ ରହିଛି ସେ ନର୍କ ଦ୍ୱାର ଦେଇକି ଗଲେ ସେ ଭଗବାନ ଧାମକୁ। କାହିଁକି ନା ଏ ଭଗବାନଙ୍କର କଥାକୁ ବୁଝିପାରିଲେ ନାହିଁ, ଧର୍ମକୁ ଠିକ୍ ଭାବରେ ବୁଝିପାରିଲେ ନାହିଁ। ତେଣୁ ଦୁର୍ବୋଧ୍ୟମ ଗୁହ୍ୟମ ବିଶୁଦ୍ଧମ ଦୁର୍ବୋଧ୍ୟମ ଯତ୍ ଜ୍ଞାନ୍ତ୍ୱା ଅମୃତମ ଅଶ୍ନୁତେ, ଯଦିଓ ଧର୍ମ ଏହିଭଳି ଭାବରେ କିନ୍ତୁ ଜଣେ ଯଦି ଜାଣିଯିବ ସେ ଧର୍ମକୁ ତାହେଲେ ସେ ଅମୃତ ଆସ୍ୱାଦନ କରିବ। ଏ ପ୍ରକୃତ ଧର୍ମ ଯେଉଁମାନେ ପାଳନ କରିବେ ସେମାନେ ସେହିଭଳି ଭାବରେ ଆନନ୍ଦ ଅନୁଭବ କରିବେ, ଅମୃତ ଆସ୍ୱାଦନ କରିବେ, ଧର୍ମାମୃତ। ତେଣୁ ସେହି ଭଗବାନ, ସେହି ଧର୍ମରାଜ, ସେହି ଭଗବାନ ଯେ ଧର୍ମକୁ ପାଳନ କରନ୍ତି, ମରିଚିଆଦି ଋଷିମାନେ ସେହି ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ତସ୍ମୈ ନମୋ ଭଗବତେ ଜୟ ଇଦଂ ସ୍ୱେନ ରୋଚିସା ଆତ୍ମସ୍ଥଂ ବ୍ୟଞ୍ଜା ମାସ ସ୍ୱଧର୍ମଂ ପାତ ମହରତି, ସେ ହିଁ ଧର୍ମ ପାଳନ କରିପାରିବେ। ବର୍ତ୍ତମାନ ଏଇ ଯେଉଁ ଅବସ୍ଥା ଆସି ପହଞ୍ଚିଯାଇଛି, ବ୍ରହ୍ମାଙ୍କୁ ଆମେ ପିତାଙ୍କୁ ଆମେ କହିଲେ ମଧ୍ୟ ସେ ମାନୁନାହାନ୍ତି, ସେ ଅଧର୍ମ କାର୍ଯ୍ୟ ଲିପ୍ତ ହେବା ପାଇଁ ରହିଛନ୍ତି। ସେହି ଭଗବାନ ଯିଏକି ଧର୍ମ ପାଳନ କରନ୍ତି ସେ ଆଜି ଆମକୁ ରକ୍ଷା କରନ୍ତୁ, ସେ ଆମର ପିତାଙ୍କୁ ରକ୍ଷା କରନ୍ତୁ, ସେ ସମସ୍ତଙ୍କୁ ରକ୍ଷା କରନ୍ତୁ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ହୁଏ। ଏଇ ଧର୍ମକୁ ସେ ଭଗବାନ ପାଳନ କରନ୍ତୁ, ଆଜି ଆମକୁ ଏଇ ସଙ୍କଟରୁ ଉଦ୍ଧାର କରନ୍ତୁ, ଆମର ପିତାଙ୍କୁ ରକ୍ଷା କରନ୍ତୁ, ଯାହାଫଳରେ ଭବିଷ୍ୟତରେ ସେମାନେ ଜାଣିବେ ଯେ ଭଗବାନ କେମିତି ତାଙ୍କୁ ଉଦ୍ଧାର କରିଥିଲେ। ଭଗବାନଙ୍କ ବାନା, ଭଗବାନଙ୍କ ଯଶ ତ୍ରିଲୋକରେ ପ୍ରଚାରିତ ହେବ, ସବୁବେଳେ ପ୍ରଚାରିତ ହେବ। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୋ ପ୍ରେମାନନ୍ଦୀ।